ओम नमो भगवते वासुदेवाय। श्रीमद् भगवत गीता द्वितीय अध्याय श्रवण करुले कि बड़ी तत्विक सिद्धांत तत्व दृष्टि आत्मार कि बड़ी विनाश नहीं कर्तृत्व अभिमान करुवा जीव ही तार ही भावना शरीर चेतन थी लोकर ही भावना ही आस मुझे बद्ध कली यार मरण है तत्विक सिद्धांत दृष्टि जिन कहते रूपाजी महाराज भावार्थ आम गत पढ़ू जो भाई रोगी को चिकित्सक अपरेसन कर मारूनी सुस्थ करने कर ये धर्म युद्ध रे अर्जुन जहाँ करे से भगवत निर्देश कर समस्त मंगल रही जीवर स्तर नहीं कि जीव विभिन्न स्तर अच्छा ना कर्मी अच्छा ज्ञानी अच्छा योग्य अच्छा कर्मी मान भेद अच्छी धार्मिक लोक मैंने अच्छा धार्मिक लोक मान निजर प्रगति हिसाब से निजर शरणागति हिसाब से भेद भी रही सब जिन केवल शास्त्र मार्जन बा शास्त्र को श्रद्धा करदे कौन सब जिन जना पड़े ना कौन जना पड़े प्रभुजी महाराज से कथा ही कहते गोटे इंग्लीश कन्वर्सेसन प्रभुजी महाराज से कथा कहते गुरुदेव भी से कथा कहते तुम डिग्री डिग्री केते डिग्री तुम सरेंडर हो मैं केते परसेंट तुम सरेंडर शरणागति हिसाब से ही तुमको स्पिरिचुआल जिनसा आध्यात्मिक जिनसा रिविल हम प्रकट हम नाम हूँ गुरु हूँ भागवत हूँ धाम हूँ केवल तुम पढ़ी तुम बहुत जाणी आम सब जान गुरु हूँ साक्षात हरि से गुरु शरणागत ना तुम जापर केवल तथाकथित दार्शनिक विचार में तुम ज्ञानटा स्थिर भी रोचे से तुमको साहय कर परमार्थ फुल पूर्ण रियलाइजेशन भल भाव मन रखा पड़ो गोटे शरणागतिर कथा तुम्हें जो भाव में शरणागत हम से हिसाब से स्पिरिचुआल आध्यात्मिक जिनस रिभिल हम प्रकट हम जड़े नाम कर गोटे महामंत्र गुरु पचास शिष्य को दौरान समस्त अनुभव अलग आसो से नाम प्रभु अलग अलग मान जा फल प्रदान करिए तार शरणागत हिसाब से आत्मज्ञान जो भगवान प्रदान कर ये विभिन्न आम लौकिक नीतिटा को पकई पारे ये गोटे युद्ध ये हिंसा होती मरा जीव भाई बंधु कुटुंब लौकिक नीति पकई हेनी भगवान पूर्ण शरण आत्मस्थित कथा कहते न घात कल कहते ना सी ना सी हत्या करूनी बाकी कह मरण भी होनी ये गोटे कह अभिमान क्या प्रभु निर्देश भगवान निर्देश युद्ध करने अर्जुन कहते तेना आत्मार जो बाधक जिनस रहा आत्मार भगवत कर्मर जो बाधक जिनस रहा शरीर शरीर धारणा शरीर चिंता शरीर धर्म जागतिक नीति युवा तुमको आत्मधर्म रु दूरे दिटा भी रही सब स्तर लोक आत्मधर्म पालन करियम रखा ये जो वेदर एत प्रकार नियम जो कर्मकांड प्रकार नियम रही कहीं रहा कन्या बहुत करते दान दब या करते स्वामी सेवा करते प्रकार पिता माता सेवा कर भूमिदान कर जिते प्रकार व्यवस्था रही जो जो स्तर में जी अच्छे से स्तर में वेद साहय करेंगे भगवान सब जीव को साहय करने उपर को नापी आई आत्मज्ञान को आने सब प्रकार निम या कर जो मैंने वैष्णव होती भगवान भक्त होती गोटे अलग जीवन जापन करा पड़ी से आत्मचेतनार कथा आउ देहा भी निवेश रही हबनी मनोधर्म देहा भी निवेश ये सब हबनी तो विचित्र समाज बर्तमान समाज संस्कार जो भाई आ समाज जो मैंने भक्त हवाक आसबे ना क्यों आसे से यहाँ धरवा आत्मचेतना जिनसा धरवा केवल गोटे महाप्रभु कृपा जे केवल साधुगुरु गोटे भल पाइले तो सबसे सब धरीपर किद ग्रहण करेंगे छाड़देवे विभिन्न कमेंट्स देवे ତାଙ୍କୁ ଗୋଟେ ଇମାଜିନାରୀ ଭଲ ଲାଗିବ, କଳ୍ପନା ଭଲ ଲାଗିବ, କାହିଁକି ସେ ଜାଗତିକ ନିୟମ ଗୁଡ଼ାକ ଏଥିରେ ପକେଇବେ, ଏଠି ହେବା ଦରକାର, ଏଟା ହେବା ଦରକାର ନୁହେଁ, ଏଟା ଏମିତି କାହିଁକି ହେଉଛି, ଏଟା ଗୋଟେ ସୋସାଇଟି, ଏଟା ଗୋଟେ ଇଏ, ଏଟା ଗୋଟେ ସିଏ, ସେ ଅଯଥା ଖାଲି ସେ ଶୁଖିଲା ଚଷୁକୁଟିଆ କଥା ଗୁଡ଼ାକ ସେ ମୁଣ୍ଡରେ ପୁରେଇବେ, ଏଟା ଏମିତି କରିବା କଥା ନୁହେଁ, ଏଟା ସେମିତି କରିବା କଥା, ତା ମୁଣ୍ଡରେ ହଜାର କଥା ବୁଝେ, କାହିଁକି ସେ ଯେଉଁ ମେଟେରିଆଲ ଯେଉଁ ଜିନିଷ ଗୁଡ଼ାକ ସେଟା ୟା ଭିତରେ ସିଏ ପୁରେଇବେ, କାହିଁକି ତାଙ୍କ ଲେବୁଲଟା ସେୟା। କିନ୍ତୁ ସଂସାର କଷ୍ଟ ପାଇଁ ମାୟାର ତାଡ଼ନା ପାଇଁ ପୂର୍ବରୁ କିଛି ପୁଣ୍ୟବଳ ଏଠିକି ଯିଏ ଆସୁଛନ୍ତି, କେବଳ ଯଦି କେବଳ ଗୋଟେ ଆଚାର୍ଯ୍ୟ ପୁଣ୍ୟଶୂଳକୁ ଫଲୋ କରିପାରିବେ ତାହେଲେ ସେ ବୁଝିପାରିବେ, ନହେଲେ ବୁଝିପାରିବନି। ବୈଷ୍ଣବ ଫିଲୋସଫିକୁ ଡାଇଜେଷ୍ଟ କରିବା ବିଲକୁଲ ଇଜି ନୁହେଁ। ସ୍ୱଳ୍ପ ପୁଣ୍ୟ ମତାମରା ବିଶ୍ୱାସ ନୈବ ଜାଗ୍ରତ, ସେ କେବେ ଯେ ଡାଇଜେଷ୍ଟ କରିପାରିବେ, ତା ଲେବୁଲଟା ଯେ ତା ଗ୍ରେଡ୍ ସେ ଯୋଉଥିବ ସେ ସେଇ ଗ୍ରେଡ୍ରେ ସବୁବେଳେ ଏଇଟା ଦେଖିବ ଆଉ, କାରଣ ଏଇଟା ପୂର୍ଣ୍ଣ ଶରଣାଗତି, ନହେଲେ ତ ଜିନିଷଟା ରିଭିଲ୍ ହେବନି ନା, ପ୍ରକାଶ ହେବନି। ସେ କିଛି ନାହିଁ, ଯେ ଗୁରୁ ଗ୍ରହଣ କରିଥିଲେ ବି, ମନ୍ତ୍ର କରିଥିଲେ ବି, ତାର ଉପାସନା ସବୁ କିଛି ବାହ୍ୟ ଉପାସନା କରୁଥିଲେ ବି ଅନ୍ତର ଆକର୍ଷଣ ଆସିବନି, ତାକୁ କିଏ କ'ଣ କରିପାରିବ। ତୁମେ ଗୁରୁ ଗ୍ରହଣ କରିଛ, ତୁମର ଗୁରୁଙ୍କ ପ୍ରତି ଆକର୍ଷଣ ଆସୁନି, ତୁମେ ଭଗବାନଙ୍କ ସେବା କରୁଛ, ଭଗବାନ ପ୍ରତି ରୁଚି ଲାଗୁନି। ମୁଁ ଭଗବାନ ମନ୍ଦିରକୁ ଯିବା ପାଇଁ ମନ୍ଦିର ଭଗବାନଙ୍କ ମନ୍ଦିର ରୁମ୍ରେ ବସି ମନ୍ଦିରକୁ ଯିବେନି, ମନ୍ଦିର ଗଲେ ତାଙ୍କୁ ଗୋଟେ ଜେଲଖାନା ଭଳିଆ ଲାଗିବ, ଦୁଇ ମିନିଟ ଦର୍ଶନ କରିଦେଇ ପେଟେ ପଳେଇ ଆସିବେ, କ'ଣ ତାଙ୍କୁ କରିପାରିବ, ସେଠି ଯିବୁ କ'ଣ ଭଗବାନ ସାହାଯ୍ୟ କରିପାରିବେ। ତୁମର ବିପଦ ଆସିଲେ ଭଗବାନ କର୍ମୀ ଲୋକ ମାନେ କେତେ କଷ୍ଟ କରିକି ଆସୁଛନ୍ତି, ଗୋଟେ ଆଜି ମନ୍ଦିର ଯିବି ଦର୍ଶନ କରିବି, ତାଙ୍କର ଗୋଟେ ବ୍ୟାକୁଳ ଭଗବାନ ଦର୍ଶନ ବ୍ୟାକୁଳତା ଆସୁଛି, କିନ୍ତୁ ଭଗବାନ ପାଖରେ ଯେଉଁ ତାର ବ୍ୟାକୁଳତା, ତା ପାଇଁ କ'ଣ ତାକୁ କିଏ କରିପାରିବ, କିଏ କ'ଣ ସାହାଯ୍ୟ କରିପାରିବ। ଗୋଟେ ଜୀବକୁ ଜୀବନ ଏତେ ବଦ ଅବସ୍ଥା, ସେ ଗୋଟେ ନୈତିକ ସ୍ଥିତିକୁ ଆସିବା, କର୍ତ୍ତବ୍ୟ ନିଷ୍ଠ ହେବା, ପ୍ରଭୁ ଜୀବ ଆମେ ପଢ଼ୁଥିଲୁ ନା ପୂର୍ବରୁ ଗୀତାରେ ଆସୁଥିଲା ନା, ଯେଉଁମାନେ କର୍ତ୍ତବ୍ୟନିଷ୍ଠ ଧର୍ମପରାୟଣ ନୁହନ୍ତି, କର୍ତ୍ତବ୍ୟନିଷ୍ଠ ଯେଉଁମାନେ ହେଇପାରୁନାହାନ୍ତି ସେମାନେ କ'ଣ ଆଉ ଧର୍ମର ଗୋଟେ ଶରଣାଗତି ପଥକୁ ଯିବେ, ହେଇପାରିବେ। ଓଡ଼ିଆର ଗୋଟେ ଜିନିଷ ନାହିଁ, ତାଙ୍କ ତ ବିବେକଟା ବାଧା ଦେଉନି, ଓଡ଼ିଆର ଗୋଟେ ଆମର ମା ମାନେ କୁହନ୍ତି, ଆରେ ଗାଁ ଗହଳିରୁ ଆମେ ସେମାନେ ସବୁ ଶିଖିଥିଲୁ, ତୁମେ ଏବେ ଧର୍ମରୁ ବି ସେଇଟା ଶିଖିନ, ମୁଁ କହୁଛି, ମୁଁ ବଡ଼ ବଡ଼ କଥା କହୁନି, ଆମେ ଗାଁରୁ ଆମେ ଘରୁ ଆମେ ଯାହା ସବୁ ଶିଖିଥିଲୁ, ତୁମେ ବର୍ତ୍ତମାନ ପାଠ ପଢ଼ିକି ଆସି ମଠ ମନ୍ଦିର ସେତିକି ଶିଖିନ, ଆମେ ଛୋଟ ପିଲାବେଳେ ଗୋଟେ ଶିଖିଥିଲୁ, ତୁମେ ଖାଇଦେଉଛ ତାକୁ ଗୋଟେ ଛୋଟ ଛୁଆଟା ଅନେଇକି ରହି, ତୁମର ଗୋଟେ ବିବେକ ନାହିଁ, କହୁଛନ୍ତି ତୁମ ବିବେକ ବାଧା ଦେଉନି, ତୁମକୁ ଜଣେ ଭକ୍ତର ବିବେକ ବାଧା ଦେବା ଦରକାର। ମୁଁ ଭଗବାନଙ୍କର ଭକ୍ତ ହେଇଛି, ମନ୍ଦିରରେ ରହୁଛି, ମୋର କ'ଣ କର୍ତ୍ତବ୍ୟ, ସେ ଗୃହସ୍ଥ ହଉ ବ୍ରହ୍ମଚାରୀ ହଉ, ମୁଁ ଭଗବାନଙ୍କର ଦୀକ୍ଷା ନେଇଛି, ମୁଁ ମନ୍ତ୍ର ଜପ କରୁଛି, ମୋର କ'ଣ କର୍ତ୍ତବ୍ୟ, ତୁମେ ଯଦି ବିବେକ ଗୋଟେ ବାଧା ଦେଉନି, ତୁମେ କ'ଣ ଶରଣାଗତି ପଥକୁ ଯିବ, ଏଇଟା ଖାଲି ଫର୍ମାଲିଟି ଗୁଡ଼ା ଅଛି, ଖାଲି ତୁମେ ଗୋଟେ ଆନୁଷ୍ଠାନିକ ଭାବରେ ଦୀକ୍ଷା ନେଇଛି, କିନ୍ତୁ ତୁମର ଗୋଟେ ବିବେକ ନାହିଁ, ତୁମେ ଆଚାର୍ଯ୍ୟ କାରଣ ଏହାର ମୁଖ୍ୟ ଜିନିଷ ଧରାଯିବ, ତୁମେ ଏତେ ପର୍ଯ୍ୟନ୍ତ ଜଣେ ସାଧୁଙ୍କୁ ଭଲ ପାଇନ, ତୁମେ ପ୍ରଭୁପାଦଙ୍କୁ ଭଲ ପାଇନ, ଗୁରୁଙ୍କୁ ଭଲ ପାଇନ, ଏଟା ତାର କେବଳ ଗୋଟିଏ ଜିନିଷ ଧରା ହେବ, ଆଉ କିଛି ଧରାଯିବନି। ଗୋଟେ ଯିବ ଯଦି ଯୁକ୍ତି କରେ ତାହେଲେ ଏଇଭଳିଆ ଗ୍ରେଡ୍ସର ଲୋକ ବି ଆସିବେ ନା, ଆଚାର୍ଯ୍ୟ ପ୍ରଭୁପାଦ କ'ଣ ଜାଣନ୍ତି, ଜାଣନ୍ତି, ସେଥିପାଇଁ ସେ ସବୁ ସିଷ୍ଟମ ଆଡପ୍ଟ କରିଛନ୍ତି ନା। ଗୋଟେ ଜୀବର କେବଳ ପ୍ରଗତିଟା ହବ ଯେତେବେଳେ ସେ କେବଳ ଗୋଟେ ଆଚାର୍ଯ୍ୟଙ୍କ ପ୍ରିନ୍ସିପଲକୁ ଆଚାର୍ଯ୍ୟଙ୍କୁ ଗୋଟେ ବହୁ ମାନନ କରିବ, ସେତିକି ତାକୁ ବୁଝିବା ଦରକାର। ଆଜି କ'ଣ କରାଯାଉଛି, ଆମେ ଜ୍ଞାନ ପ୍ରବେଶୀ, ମୁଁ ଶାସ୍ତ୍ର ପଢ଼ିବି, ଗୀତା ପଢ଼ିବି, ଭାଗବତ ପଢ଼ିବି, ଆ ପଢ଼ିବି, କିଛି ଅସୁବିଧା ନାହିଁ, ଶାସ୍ତ୍ର ପ୍ରକଟ ତୁମ ପାଖରେ ହେବେନି, ସେଥିପାଇଁ ଭକ୍ତ ଭାଗବତ ଆଗେ, ଗ୍ରନ୍ଥ ଭାଗବତ ପରେ। ଭଗବାନଙ୍କ ଜଗତରେ କିଏ ସ୍ଥାପନ କରିଛନ୍ତି, କିଏ ଧାମକୁ ପ୍ରକଟ କରାଇଛନ୍ତି, କିଏ ଜଗତରେ ଭଗବାନଙ୍କର ନାମ ରୂପ ଗୁଣଲୀଳା ରହସ୍ୟକୁ ପ୍ରକଟ କରିଛନ୍ତି, କିଏ ଆଜି ଗୀତାକୁ ବୁଝିଛନ୍ତି, ମୋତେ କୁହ। ଯଦି ଶ୍ରୀଧର ସ୍ୱାମୀ ତାଙ୍କର କଲମକୁ ନ ଚଲେଇଥାନ୍ତେ ଜଗତରେ ସବୁଦିନ ପାଇଁ ଗୀତା ସେମିତି ଗୀତା ସର୍ବଧର୍ମାନ ପରିତ୍ୟଜରେ ଗୀତା ଅର୍ଥ କିଏ କୁଆଡ଼େ ଟାଣିକି ନେଇଥାନ୍ତା ହିସାବ ନଥାନ୍ତା। ଜଗତରେ ଭକ୍ତ ସେଇ ଭଗବାନଙ୍କର ଶକ୍ତି, ଭକ୍ତ ଆଉ କେହି ନୁହନ୍ତି, ଭଗବାନ ଭକ୍ତ ରୂପରେ ଆସନ୍ତି ବୋଲି ଜାଣିବ, ତାଙ୍କର ଶକ୍ତି, ତ ଆମେ ତାହେଲେ ସେଇ ଶକ୍ତିଟାକୁ ବୁଝି ନପାରୁଛେ, ଭଗବାନ କ'ଣ ବୁଝିବା, ଗୋଟେ ଏକ୍ସକ୍ୟୁଜ୍, ଗୋଟେ ଏକ୍ସକ୍ୟୁଜ୍ କ'ଣ କୁହାଯିବ ଓଡ଼ିଆରେ, ଗୋଟେ କ୍ଷମା ପ୍ରାର୍ଥନା କଲାବେଳେ ବା ଗୋଟେ ଆଭଏଡ୍ କଲାଭଳିଆ କାମ, ଭଗବାନଙ୍କ ସେବା କରିବି, ମୋତେ ଜପ କରିବାର ଅଛି, ମୋତେ ସାଧନ କରିବାର ଅଛି, ଏଟା ଏକ୍ସକ୍ୟୁଜ୍ ରୂପରେ ନିଆ, ଏଟା ନୁହେଁ ବାପା। ଆମେ ଆମେ ଦେଖିକି ଆସୁଛୁ, ଆଉ ମହାତ୍ମା ଗୁରୁଦେବଙ୍କୁ ତ ଦେଖିକି ଆସୁଛୁ, ପ୍ରଭୁପାଦ ତାଙ୍କର ଗୁରୁଦେବ ଯାହା କହିଲେ ସେ କେମିତି ଅକ୍ଷର ଅକ୍ଷରେ ପାଳନ କରୁଥିଲେ, କେମିତି ସିଷ୍ଟମଟା କେମିତିକା, କେମିତି ଶରଣାଗତି ପଥଟା କେମିତିକା, ସେଟା କେମିତି ସବୁ ରିଭିଲ୍ ହୁଏ, କୃପାଟା କେମିତି ଆସେ, କ'ଣ ଆସେ, ସେଟା ସବୁ ଆମ ଅନୁଭବର ଜିନିଷ ଗୁଡ଼ାକ, ଏଇଟା ତୁମେ କ'ଣ ବୁଝିଗଲେ, ଫିଲୋସଫି କଥା କହିଲେ କିଛି ବୁଝି ବି ପାରିବନି, ଖାଲି ଖାଲି ମାନନ କରି ତୁମେ ବି ଚାଲି ଦିନେ ଯାଅ ସେ କଥାରେ ଦିନେ ଜାଣିପାରିବ, ଏଟା ଗୋଟେ ବିବେକର ଜିନିଷ, ତେଣୁ ଏ ଆତ୍ମଚେତନା ଜିନିଷଟା ଗୋଟେ ଯେଉଁ ଭଗବାନ ଯେଉଁ କହୁଛନ୍ତି ବିଭିନ୍ନ ସ୍ତରରେ ଜୀବ ରହୁଛନ୍ତି ନା, କିନ୍ତୁ ଯେଉଁମାନେ ବୈଷ୍ଣବ ହେଉଛନ୍ତି ତାଙ୍କ ପାଇଁ ଏଇଟା ଗୋଟେ ବେସିକ୍ ଯାହାକୁ ଦେଖ କ'ଣ ପ୍ରାଥମିକ ଭାବରେ ଏଇଟା ଆବଶ୍ୟକ। ସେ ସବୁବେଳେ ଗୁରୁତ୍ୱ ଦେବେ କାହା ଉପରେ, ଭଜନ ଉପରେ। ତାର ଏଇଟା ଆତ୍ମକର୍ମଟା ଆଉ ଏଇଟାକୁ ତୁମେ ନେଗ୍ଲେକ୍ଟ କରିପାରିବନି। ତୁମର ବନ୍ଧୁବାନ୍ଧବ ଘର ଦ୍ୱାର ପିଲା ଛୁଆ ଏଇଟା ସେକେଣ୍ଡାରୀ, ଏଇଟା ସେକେଣ୍ଡାରୀ, ଏଇଟା ପ୍ରାଇମେରୀ ନୁହେଁ। ତୁମର ଘର କାମ କ'ଣ ଅଛି, ତୁମର ପିଲା ଛୁଆ ଝିଅ ବାହାଘର ହେଲା କ'ଣ ହେଲା, ତୁମେ ବୈଷ୍ଣବ ହେଲା, ବୈଷ୍ଣବ ମାନେ କ'ଣ, ତୁମେ ବୈଷ୍ଣବ ହେଲ, ବିଷ୍ଣୁଙ୍କର ହେଲ, ଆଉ ତୁମ ସଂସାର ହେଲେ ଗୋଟେ ସଂସାରୀ, ଗୋଟେ ସନ୍ତାନ ସଂସାରୀ, ଏ ସଂସାରୀ ତୁମେ ସଂସାର ମାନବ, ଆଉ ତୁମେ ସଂସାର ମାନବ କି, ତୁମେ ବୈଷ୍ଣବ ହେଲ, ତୁମର ପ୍ରଥମ ବୈଷ୍ଣବ ମାନେ ତୁମେ ବିଷ୍ଣୁ ଦୀକ୍ଷାରେ ଦୀକ୍ଷିତ ହେଲ ମାନେ ତୁମର ପ୍ରଥମ କାର୍ଯ୍ୟ ହେଲା ବୈଷ୍ଣବ କାର୍ଯ୍ୟ, ଭଗବାନଙ୍କର ନାମ ଭଜନ, ଭଗବାନଙ୍କର ସେବା। ଆଜି ଆମେ ଏ ଜିନିଷ ନବୁ, ଏଇଟା ଆତ୍ମକର୍ମଟା ପ୍ରଥମେ ହବ। ତେଣୁ ଅର୍ଜୁନଙ୍କୁ ସେ ଯେଉଁ ଜିନିଷଟା ବର୍ତ୍ତମାନ ତତ୍ତ୍ୱ ଦୃଷ୍ଟିରୁ ସବୁ କହୁଛନ୍ତି, ତେଣୁ ବର୍ତ୍ତମାନ ବଳଦ ବିଦ୍ୟାଭୂଷଣ ଟୀକାରେ ପ୍ରଶ୍ନ ଉଠାଉଛନ୍ତି ଅର୍ଜୁନ ଯୁକ୍ତି କରିବେ ବର୍ତ୍ତମାନ। ନନୁ ମାଂଭୂତ ଆତ୍ମନମ୍ ବିନାଶ ଭୀଷ୍ମାଦି ସଂଜ୍ଞାନମ୍ ତତ୍ ଶରୀରାଣମ୍ ତତ୍ ସୁଖ ସାଧନମ୍ ଯୁଦ୍ଧି ଚ ବିନାଶ ତତ୍ ସୁଖ ବିଚ୍ଛେଦ ହେତୁ କମ୍ ଦୋଷ ସ୍ୟାତ୍ ଏବଂ ଅନ୍ୟଥା ପ୍ରାୟଶ୍ଚିତାନି ନିର୍ବିଷାଣି ସ୍ୟୁ ଚେତ୍ ଇତ୍ୟା। ଦୁଇଟା କଥା କହିଲେ, ଯଦି ଆପଣ କହୁଛନ୍ତି ଶରୀର ଅଲଗା ଆତ୍ମା ଅଲଗା, ତାହେଲେ ଭୀଷ୍ମ ନାମକ ଏଇ ଯେଉଁ ଜୀବାତ୍ମାର ଯେଉଁ ଶରୀରଟା ଅଛି ତାକୁ ଯଦି ମୁଁ ମାରିଦେବି, କିଏ କହୁଛନ୍ତି ଅର୍ଜୁନ, ଯଦି ଯୁଦ୍ଧରେ ତାଙ୍କର ହତ ହେଇଗଲା ତତ୍ ସୁଖ ସାଧନ ଯୁଦ୍ଧ ହେଲେ ବିନା ସେ ସେ ତାକୁ ତାର ଯେଉଁ ସୁଖ ସାଧନ ଦଉଥିଲା କେଶରଟା ଜୀବାତ୍ମାର, ତା ସେଟା ଯେତେବେଳେ ନଷ୍ଟ ହେଇଯିବ ଦୋଷ ଲାଗିଲା। କାରଣ ଜୀବାତ୍ମାଟା ଯେଉଁ ବର୍ତ୍ତମାନ କାର୍ଯ୍ୟ କରୁଛି, ଯେଉଁ ସୁଖ ପାଉଛି, ଯେଉଁ ଯାହା ସବୁ କରୁଛି, ଠାକୁରଙ୍କୁ ଡାକୁଛି, ଯାହା ଆମେ ଯାହା କରିବା ଜୀବାତ୍ମା, ଆମେ ଗୋଟେ ଜୀବାତ୍ମା, ଆମେ ଯାହା କରୁଛେ କାହା ଦ୍ୱାରା କରୁଛେ, ସ୍ୱର ଦ୍ୱାରା କରୁଛେ। ଆପଣ କହୁଛି ସ୍ୱରଟାକୁ ମାରିଦେବା ପାଇଁ, ତାହେଲେ ସ୍ୱରଟାକୁ ମାରିଦେଲେ ମୋତେ ପ୍ରାଶ୍ଚିତ କରିବାକୁ ପଡ଼ିବ, ଦୋଷ ବି ଲାଗିବ। ମାନେ ସେଥିପାଇଁ ଭଗବାନ ଶ୍ଲୋକ ଗୁଡ଼ିକ ସହିତ ଲିଙ୍କ ଆଚାର୍ଯ୍ୟମାନେ ଜାଣୁଛୁ, ଆଚାର୍ଯ୍ୟମାନେ ଭଗବାନଙ୍କର ଗୃହ ଶାସ୍ତ୍ର ଯେତେ ସବୁ ତାଙ୍କ ଦ୍ୱାରା ପ୍ରକଟ ହେଇଛି ନା, ଶାସ୍ତ୍ର ଶ୍ରଦ୍ଧା କରିବା ଦରକାର ସବୁ କର। ଯଦି ଆଚାର୍ଯ୍ୟ ତୁମର ପ୍ରାଣ ନ ରହିଲେ, ଯଦି ଗୁରୁ ବୈଷ୍ଣବ ତୁମକୁ ଆଦର ଲାଗୁନାହାନ୍ତି, ପ୍ରାଣ ଲାଗୁନାହାନ୍ତି, ମମତା ଲାଗୁନାହିଁ, ତୁମେ ଜାଣ ତୁମର କ'ଣ ଗୋଟେ କମି ରହିଯାଉଛି, ତୁମକୁ ଭଗବାନ ଖୁସି ନାହାନ୍ତି, ଜଣେ ଭାଗବତ ଖୁସି ନାହାନ୍ତି। ଭଗବାନ ଯାହା ଉପରେ ଖୁସି ହେବେ, ଶ୍ରୀ ବିଗ୍ରହ ଯାହା ଉପରେ ଖୁସି ହେବେ, ତାଙ୍କୁ ଫେରେଇ ଦେବେ କାହା ପାଖକୁ, ଆଚାର୍ଯ୍ୟ ଗୁରୁବର। କାରଣ ଜୀବନର ଜୀବନ ସବୁବେଳେ ଭଗବାନଙ୍କ ପ୍ରତି ଗୋଟେ ବୁଦ୍ଧି ଆସେ, କାହିଁ କାହା ଡାକିବ ବିପଦ ବୋଲି କାହାକୁ ଡାକିବ, ଭଗବାନ ଡାକିବ ନା, ପ୍ରଭୁ ଜଗନ୍ନାଥ ହେ, ପ୍ରଭୁ ହେ, କୃଷ୍ଣ ହେ, ରାମ, ସେ ଗୁରୁଙ୍କୁ ଡାକିପାରିବେନି। କାରଣ ଯେତେ ଗୁରୁଙ୍କ ପାଖରେ ସେ କିଛି ଐଶ୍ୱର୍ଯ୍ୟ ଜାଣିପାରୁନି, ତାର ତ ସ୍ୱାନୁଭବଟା କିଛି ଆସୁନି ନା, କିନ୍ତୁ ଭଗବାନଙ୍କ ଭଗବାନଙ୍କୁ ତାର ଗୋଟେ ମାନସିକ ସ୍ତରରେ ସେ ଜାଣିଛି ଏଇ ଷଡ଼ ଐଶ୍ୱର୍ଯ୍ୟ ଆଙ୍କର ଲୀଳା ଅଛି, ସବୁ ଭଗବାନଙ୍କୁ ସମସ୍ତେ ଡାକିଦେବେ ଆଗେ। କିନ୍ତୁ ଭଗବାନଙ୍କର ନିଷ୍କପଟ କୃପା କେଉଁଟା, ସେ ଗୋଟେ ଜୀବକୁ ଶ୍ରଦ୍ଧା ଦେଇଦେବେ ସାଧୁଗୁରୁ, କାରଣ ଭଗବାନଙ୍କ ଶକ୍ତିରେ ଆସିବା ଆଉ ସଦଗୁରୁଙ୍କର ପ୍ରତି ତାଙ୍କୁ ଶ୍ରଦ୍ଧା ଦେବେ, ଏଇଟା ପ୍ରଭୁଙ୍କର କୃପା ବି, ଭଗବାନ କୃପା ନହେଲେ ବି ହେବନି। ଅମାୟିକ କୃପା ଯଦି ଭଗବାନ କାହାକୁ କରନ୍ତି, ତାର ସାଧୁଗୁରୁ ପ୍ରତି ଦୃଢ଼ ମମତା ଜନ୍ମେ, ଏଥିରେ ଭଗବାନଙ୍କର ଏଇଟା କୃପା। କାରଣ ସାଧୁଗୁରୁଙ୍କ ପ୍ରତି ଯାହାର ଯେତେ ମମତା ଦୃଢ଼ ହବ, ତାର ଭକ୍ତିଟା ଯେମିତି କ୍ଷୀରଟାକୁ ତୁମେ ଯେତେ ଆଉଥିବ କ'ଣ ହବ, ତାର ଟେଷ୍ଟଟା ଅଲଗା ଆସିବ ନା, ଆଉ ସେଇଟା କଣ୍ଡେନ୍ସ ହେଇଯାଉଛି, କଣ୍ଡେନ୍ସ ମିଲ୍କ ହେଉଛି, କ୍ଷୀରଟା ଆଉଟୁଛ ମାନେ ସେ ମରି ତାର ଜଳୀୟ ଅଂଶଟା ମରିଯାଉଛି ଆଉ ସେ ସଲିଡ୍ ହେଉଛି ନା। ଭକ୍ତିରେ ଯେଉଁ ପରିପାକ ହୁଏ, ରସପୂର୍ଣ୍ଣ ହୁଏ ଏ ଭକ୍ତଙ୍କର କୃପାରେ, ଭଗବାନ ସେଥିପାଇଁ ଭକ୍ତକୁ ଦେଇ ଫେରେଇ ଦିଅନ୍ତି ନା। ଆଉ ରାଧାରାଣୀଙ୍କ ଦ୍ୱାରା କ'ଣ ପ୍ରେମର ସର ଭଣ୍ଡାର ସିଏ ଭଣ୍ଡାରୀ, ତାଙ୍କର କ'ଣ ଅଭାବ କିଛି ଅଛି, ଆଉ ଗୋପୀମାନଙ୍କ କାହିଁକି ରଖା ହେଇଛି ସାଙ୍ଗରେ, ତୁମେ ଯେତେ ଅର୍ଣ୍ଣ ଖାଅ, ଅର୍ଣ୍ଣଟା ରଖା ହେଇଛି, କେତେ ପ୍ରକାର ସବ୍ଜି ରଖା ହେଉଛି, କେତେ ପ୍ରକାର ସବ୍ଜି ରଖା ହେଉଛି, ସେଟା କ'ଣ କ'ଣ ଅର୍ଣ୍ଣ ବ୍ୟଞ୍ଜନ, ଅର୍ଣ୍ଣ ଗୋଟେ ନା, ଆଉ ଅର୍ଣ୍ଣଟା ପାଇଁ ଏତେ ପ୍ରକାର ବ୍ୟଞ୍ଜନ, ଖାଲି ବ୍ୟଞ୍ଜନ ତୁମକୁ ଖାଇବା ଭଲ ଲାଗିବନି ନା, କ'ଣ ଭାବିଲୁ ଖାଲି ତୁମକୁ ଖାଲି ଦିଆ ଇଏ କୋଷଡ଼ି ଖାଲି ବ୍ୟଞ୍ଜନ ଦିଆହବ, ଦଶ ପ୍ରକାର ସବ୍ଜି କରାହବ, ଲୋକ କ'ଣ ମାଗିବ, ଇରେ ଅର୍ଣ୍ଣଟା ଆଣ ନା ଖାଲି ପନିର ସବ୍ଜି ଖାଇବ, ଇଏ ଇଏ ଗୋଟେ ଗୋଟେ ଅଛନ୍ତି କହିବେ ମୋର ସବ୍ଜି ଦରକାର, ଆଉ କେତେ ଉଠା ଅର୍ଣ୍ଣ ଝିଅ ଲଳା ସାର୍ ସେ ଝିଅ ଲଳା ସାର୍ ଅର୍ଣ୍ଣଟା ଲୋକ ଆଗେ ଅର୍ଣ୍ଣ ଆଜ୍ଞା ନାହିଁ, ଅର୍ଣ୍ଣଟା କ'ଣ ଅର୍ଣ୍ଣ ଗଣ୍ଡେ ଦଉନା, ଅର୍ଣ୍ଣ ପାଇଁ ବ୍ୟଞ୍ଜନଟା ନା ଆଉ ଇ କଳିଯୁଗରେ ଓଲଟା ହେଇଗଲାଣି, ବ୍ୟଞ୍ଜନ ଆଗେ ଆଉ ଅର୍ଣ୍ଣ କେହି ଖାଉନାହାନ୍ତି, ଅର୍ଣ୍ଣ ଉପରେ କାହାର ଡିମାଣ୍ଡ ନାହିଁ, କାହା ବ୍ୟଞ୍ଜନ ଖା, ଆରେ ଏଇଟା ରୋଗ ହବ। ତେଣୁ ଅର୍ଣ୍ଣଟା ରୁଚିକର ପାଇଁ ବ୍ୟଞ୍ଜନ ଗୁଡ଼ିକ ରଖାଯାଉଛି, ବ୍ୟଞ୍ଜନଟା ଯଦି ଖାଲି ତୁମେ ଖାଇଲ ଅର୍ଣ୍ଣ ନାହିଁ ସେ ରୁଚିକର ହବନି। ସେଟା ଯିଏ ଯେତେ ଉନ୍ନତ ରସକୁ ଯାଇଥାଉ ତା ପାଖରେ ଯଦି ଭକ୍ତ ନ ରହିଲେ ହବନି। ରାଧାରାଣୀଙ୍କର ଯେଉଁ ଲଳିତା ବିଶାଖା ଏମାନେ ନ ରହିଲେ, ଯେଉଁ ରସର ବିସ୍ତାର, ଯେଉଁ ବିରହର ଯେଉଁ ସୀମା, ଯେଉଁ କ'ଣ କୁହନ୍ତି ଯେଉଁ ପୂର୍ବ ରାଗ, ତାଙ୍କର ଯେଉଁ ଯେ ସବୁ ଅବସ୍ଥା ସେଗୁଡ଼ିକ କାହା ପାଖରେ କହିବେ। ଏପରିକି ଭଗବାନ ଯେତେବେଳେ ଚୈତନ୍ୟ ମହାପ୍ରଭୁ ମାନେ ରାଧାରାଣୀ ଯେତେବେଳେ ଚୈତନ୍ୟ ମହାପ୍ରଭୁ ରୂପରେ ଯେତେବେଳେ ରାଧାରାଣୀଙ୍କର ଭାବକୁ ଧରିକି କୃଷ୍ଣ ଆସିଲେ, ତାଙ୍କ ପାଖରେ ରହିଲେ କିଏ? ରାମାନନ୍ଦ ସ୍ୱରୂପଦାମୋଦର, ଅର୍ଣ୍ଣ ବ୍ୟଞ୍ଜନ ଭଳିଆ ନା। ଭଗବାନଙ୍କର ନିଷ୍କପଟ କୃପା ଏଇଟା, ତାର ଯେତେବେଳେ ସେ ପ୍ରଭୁଙ୍କୁ ସେବା କରିବେ, ଭଗବାନଙ୍କର ଭଜନ କରିବେ, ଏସବୁ ଏଇଟା ତ ଜୀବନ ଆସିବ ନିଶ୍ଚୟ, ତାର ଧର୍ମଟା ଆଉ ମହାପୁରୁଷ ଶିଖେଇଗଲେ କୃଷ୍ଣ ନାମ କରିବା ପାଇଁ, ଆଉ ଆମେ କ'ଣ ଗୁରୁନାମ କରିବା ପାଇଁ ଶିଖେଇଛନ୍ତି ମାୟାବାଦୀ ଯେମିତି କରନ୍ତି, ଆମକୁ କୃଷ୍ଣ ନାମ କରିବା ପାଇଁ କହିଛୁ, ଆମକୁ ଭଗବାନଙ୍କ ସେବା କରିବା ପାଇଁ କହିଛୁ, କିନ୍ତୁ ସେ କୃଷ୍ଣ ନାମ ଆଉ ଭଗବାନଙ୍କ ସେବାର ଫଳ କ'ଣ ହେଲା ନା? ଗୋଟେ ଆନୁଗତ୍ୟ ବଢ଼େ କା ପ୍ରତି? ଗୁରୁ ବୈଷ୍ଣବ ଖୋଜିବ ତା ମୂଳଟା, ମୂଳ ଖୋଜା ହବ। ଆମ ସେଥିପାଇଁ ଆମ ଅର୍ଚ୍ଚନ ପଦ୍ଧତି, ଆମର କୀର୍ତ୍ତନ ପଦ୍ଧତି, ଆମର ପ୍ରବଚନ ପଦ୍ଧତିରେ ସବୁ ଗୁରୁବର୍ଗ ଆଚାର୍ଯ୍ୟବର୍ଗଙ୍କୁ ଧରିକ ଅଣା ହଉଛି। ଶ୍ରୀ ବିଗ୍ରହଙ୍କର ଯେତେବେଳେ ସେ ତୁମକୁ କୃପା କରିବେ, ଯେମିତି ଆମେ ଯାଉଛେ ମଦନ ମୋହନଙ୍କୁ ଦର୍ଶନ କରିବା ପାଇଁ, ଗୋବିନ୍ଦକୁ ଦର୍ଶନ କରିବା ପାଇଁ, ଗୋପୀନାଥକୁ ଦର୍ଶନ କରିବା ପାଇଁ, ରାଧାରମଣଙ୍କୁ ଦର୍ଶନ କରିବା ପାଇଁ, ସେ କେବେ ଖୁସି ହେବେନି। ତାଙ୍କର ଦେଇ ଜଣେ ସେଠିକି ଗଲା, ଗୋପାଳ ଭଟ୍ଟଙ୍କୁ ଦର୍ଶନ କଲାନି, ତାଙ୍କୁ ସ୍ମରଣ କଲାନି, ସେ କେବେ ଖୁସି ହେବେ? ଜଗତକୁ ତାଙ୍କୁ ସେ ଆଣିଛନ୍ତି ନା, ଆଉ ଆଜି ସେବାର ସମ୍ଭାର ତାଙ୍କ ପାଇଁ ସେ ଯୋଗାଡ଼ ଦେଇ ଯାଇଛନ୍ତି, ତାଙ୍କର ପ୍ରେମରେ ସେ ଋଣୀ ହେଇକି ଯାଇଛନ୍ତି ଭଗବାନ। ଆରେ ଆମେ ଭକ୍ତ ହିଁ, ଆମେ କ'ଣ ବୁଝିପାରିବା? ଆମେ ଭକ୍ତ ହେଇନି ନା, ଆମ ପାଖରେ କ'ଣ ଅଛି? ଆମେ କେବଳ ଗୋଟେ ଯେତିକି ଆମର ଶରଣାଗତ ବିଷୟ ଆପଣ ଜାଣିଛୁ, ଭକ୍ତର କ'ଣ ପ୍ରେମ ସେଟା ଜଗତରେ କେହି କିଛି କହିପାରିବେନି। ସେଟା ଭଗବାନ ସେଥିପାଇଁ ସେ ବିଗ୍ରହ ରୂପ ରହିଯାଆନ୍ତି ସବୁଦିନ ପାଇଁ, ତାଙ୍କ ସେ ସିନେମା ହେଇକି ସେ ବିଗ୍ରହ ରୂପରେ ଖେଳନ୍ତି। ଏ ମୋତେ ସତ ସତ ପଥର କରିଦେଲା ୟା ପ୍ରେମରେ, ଗୋଟେ ଲୋକ କୁହନ୍ତିନି ତାଙ୍କ ଭଗବାନ ଯିଏ ସବୁବେଳେ ନୃତ୍ୟ ଗୀତ କରନ୍ତି, ତାଙ୍କ ପ୍ରେମରେ ସେଠି ବସେଇ ଦିଅନ୍ତି ଭକ୍ତ, ଏତେ ତାଙ୍କର ପ୍ରେମ। ଦେଖୁନା ଏ ଯେଉଁ ରୂପକୁ ସମୁଦ୍ର କମ୍ ବଡ଼ ପ୍ରେମ, ସେମାନେ ଏତେ ଭଗବାନଙ୍କ ସୁଖ ପାଇଁ ଚିନ୍ତା କରନ୍ତି। ମଦନ ମୋହନ ଦେଖୁନା ଯାହାଜ ଅଟକିକି ସେ ଗୋଟେ କେତେବେଳେ ମନ୍ଦିର ହେଇଗଲା, ଇଏ କ'ଣ ସେ ଧନୀ ଲୋକଟା କରିଦେଲା? ଏ ଧନୀ ଲୋକଟା କରିଦେଲା ସେ ନା କ'ଣ? ତୁମେ ଆମେ ପଢ଼ିଦେଉନି, ଆମେ ପଢ଼ିଦେଉଛୁ କ'ଣ ସେମିତି ହେଲା? ମଦନ କିଏ କହିଦେଲେ? ସନାତନ ଗୋସ୍ୱାମୀ କହିଲେ ତୋ ବ୍ୟବସ୍ଥା ତୋର ନିଜେ କର, ତୋର ମନ୍ଦିର କରିବୁ କର। ତାପରେ ସେ କିଏ ଅଟକି ଗଲା? କିଏ ଯାଜ ଅଟକି ଗଲା, ସେ ଆସିଲା, ମନ୍ଦିରଟା ହେଇଗଲା। ନାଇଁ 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 ନାଇଁ, ସେଥିରେ ତତ୍ଵ ଯଦି ଦେଖିବ ସନାତନ ଗୋସ୍ୱାମୀଙ୍କର ପ୍ରେମଟା ସେମିତି ରହିଛି ଭଗବାନଙ୍କ ପ୍ରତି, ମଦନ ମୋହନଙ୍କ ପ୍ରତି, କାରଣ ସେ ତ ତାଙ୍କର ଭଜନନିଷ୍ଠ ଲୋକ, ସେ ତ କରିପାରିବେନି, କିନ୍ତୁ ସେ ଅନ୍ତରରେ ସେ ଭାବନାଟାକୁ ଯଦି ହବ ତ ଏଇଭଳିଆ ହବ। ଏ ରୂପ ଗୋସ୍ୱାମୀଙ୍କର ଯେମିତି ସେ ଆମର ଗୋବିନ୍ଦ ମନ୍ଦିର କେତେ ତାଲା, କେମିତିକା ମନ୍ଦିର ସେସବୁ? ସେଟା କ'ଣ କହୁ ଧନୀ ଲୋକ ଆସି କରିଦେବ, ପଇସା ଦେଇ କରିଦେବ ନା କ'ଣ? ଅର୍ଥରେ ଇଟା ସିମେଣ୍ଟରେ ମନ୍ଦିର ହୁଏ ନା, ଇଟା ସିମେଣ୍ଟ ତୁମେ ଭାବନି କରୋଡ ଟଙ୍କା ଡୋନେସନ କନେକ୍ସନ ମନ୍ଦିର କରିଦେବ, ମନ୍ଦିର ଇଟା ସିମେଣ୍ଟରେ ତିଆରି ହୁଏ ନା, ମନ୍ଦିର ପ୍ରେମରେ ତିଆରି ହୁଏ। ଇଟା ସିମେଣ୍ଟର ମନ୍ଦିର ଭାରତବର୍ଷର ଭାବନା, ବହୁତ ମନ୍ଦିର ଅଛି ଆଉ ବହୁତ ମନ୍ଦିର ହବ ବି ସେମିତି। ଗୌଡ଼ୀୟ ବୈଷ୍ଣବମାନଙ୍କର ମନ୍ଦିର ଇଏ ପ୍ରସ୍ତରର ବା ଇଟାର ସିମେଣ୍ଟର ମନ୍ଦିର ନାହିଁ, ଏ ଆଚାର୍ଯ୍ୟମାନଙ୍କର ପ୍ରେମର ଇଏ ତାଙ୍କର ଉପହାର ଭଗବାନଙ୍କ ପାଇଁ। ମନ୍ଦିର ଏମିତି ହୁଏ ନା, ତାଙ୍କ ପ୍ରେମର ସାଧନ, ସେଟା ସେ ଏଭଳି ସାଧନ କରିଛନ୍ତି, ପ୍ରେମ କରିଛନ୍ତି। ଆମେ ଅର୍ଥକୁ ପ୍ରାୟୋରିଟି ଦେଇକି ଆମେ ଭୁବନେଶ୍ୱର କଳସଙ୍କର ବହୁତ ବଡ଼ ମନ୍ଦିର କରିଦେବା, ଆରେ ସେ ମନ୍ଦିରରେ ଭଗବାନ ରହିବେ କି ନାହିଁ ତୁମେ ଜାଣିଛ? ଭଗବାନ ଆଗେ ହୃଦୟ ମନ୍ଦିରରେ ରୁହନ୍ତି, ମାମା ହୃଦୟ ମନ୍ଦିରେ କ'ଣ ଶିଖିର ଭଜନ ସବୁ ବେଙ୍ଗଲ ଆଉ ତ କିଛି ଶୁଣିବନି, ମାମା ହୃଦୟ ମନ୍ଦିରେ ଆସୁ ମଦନ ଗୋପାଳ, ଭଜନ ଆଗ ପୁରୁଣା ଭଜନ ବାଜେ ନା, ମୋ ହୃଦୟ ମନ୍ଦିରକୁ ଆପଣ ଆସନ୍ତୁ ହେ ମଦନ ଗୋପାଳ, ହଁ ଆସୁ ଆସୁ ହେ ମଦନ ଗୋପାଳ। ମନ୍ଦିର କରିବା ପରେ ତୁମ ହୃଦୟଟାକୁ ମନ୍ଦିର ତିଆରି କର, ତାପରେ ତୁମେ ମନ୍ଦିର ବାହାରେ ମନ୍ଦିର କର, ତାହେଲେ ସେଠି କୃଷ୍ଣ ରହିବେ, କୃଷ୍ଣକୁ ହୃଦୟ ମନ୍ଦିର ରହିବା ପାଇଁ ଚାହାନ୍ତି। ସନାତନ ଗୋସ୍ୱାମୀ ପରେ ମନ୍ଦିର କହିଲେ, ତାଙ୍କ ଭିତରେ ଯିଏ ରହିଥିଲେ ଏଇଟା ପ୍ରେମର ଅର୍ଘ୍ୟଟା, ଗୋଟେ ଉପହାରଟା, ଗୋଟେ ଲୋକଟା ଯେ କ'ଣ ବାବୁଲାବୁର ତା ତ ବାହା ହେଇଗଲାଣି, ପୁଅ ଦୁଇଟା ନା ଆଉ ଗୋଟେ ଅଛି ବା, ସେ ମଣ୍ଟୁର ବାହାଘର ହଉ, ତୁମକୁ ସେ ଭଲ ପାଉନି, ମନେକର ମୁଁ ତୁମକୁ ଭଲ ପାଉନି, ମୁଁ ଗୋଟେ ଭଲ ପ୍ୟାକେଜରେ ଗୋଟେ ବଡ଼ କ'ଣ ହେଟା କୁହନ୍ତି ମାନେ ସେ କ'ଣ ବାହାଘର ଦିଅନ୍ତି ମୁଁ ସେଗୁଡ଼ାକ ଗିଫ୍ଟ ମୁଁ ଧରିକି ଯିବି, ସେ ଯେତେ ଭଲ ଜିନିଷ ନେବ ତୁମେ ଅନେଇବ, ତୁମର ମୋତେ ଭଲ ପାଉନା ଆଉ ସେଗୁଡ଼ା ଖାଲି ମୁଁ ଯେ କ'ଣ ନା ଗୋଟେ ତାକୁ କାର୍ଡ଼ ଦେଇଥିଲି ଚାଲିଆସ, ଆଉ ଯଦି ତୁମର ଜଣେ ତୁମେ ଯାହାକୁ ଭଲ ପାଉଛ ସେ ତୁମ ପୁଅ ବାହାରକୁ ଆସିଛି, ଝିଅ ବାହାରକୁ ଆସିଛି, ସେ କିଛି ଆଣିନି ଆସିଆ, ତା କ'ଣ କହିବ ତୁମେ, ଆ ତୁ ନ ଆଣୁ ନାହିଁ ତୁ କ'ଣ ଦେଉଛ ଆବସ, ଜାଗତିକ ଲୋକ ଗୋଟେ ପ୍ରେମଟାକୁ ଭଲ ପାଉଛନ୍ତି, ଆଉ ତୁମେ ଭଗବାନଙ୍କୁ କ'ଣ ଟଙ୍କା ସିମେଣ୍ଟ ଇଟା ପଥର ଦେଇ ତୁମେ ନଚେଇବା ପାଇଁ ଚାହୁଁଛ ନା ଭଗବାନଙ୍କ ଅଫିସିଆଲ ତୁମେ ତାଙ୍କୁ ଜଗତର ତୁମେ ଦେଖିବା ପାଇଁ ଚାହୁଁଛ, ହୃଦୟଟାକୁ ମନ୍ଦିର କରିବାକୁ ପଡିବ, ଯେଉଁମାନେ ଆଚାର୍ଯ୍ୟମାନେ ଯେଉଁମାନେ ଆଜି ଏଇ ପ୍ରଭୁପାଦ ଆଜି କ'ଣ ତାଙ୍କ ଭଗବାନଙ୍କୁ ହୃଦୟରେ ଧରିକି ବୁଲୁଥିଲେ ନା, କୃଷ୍ଣଙ୍କୁ ହୃଦୟରେ ଧରିକି ବୁଲୁଥିଲେ, ସେ କୃଷ୍ଣ ସବୁଆଡ଼େ, ଆରେ ବାବା ତୁମେ ଜାଣିନୁ ଭାରତବର୍ଷରେ ଆମେ ଯାହା ଦେଖୁଛେ ମାନେ ଯଦି ମାନେ ପ୍ରେମର ଜିନିଷ ଦେଖିବେ ବୃନ୍ଦାବନ ଆମର ମାୟାପୁର ଆଉ ଆମର କ'ଣ ମୁମ୍ବାଇ, ଯେ ପ୍ରଭୁପାଦ ଯେଉଁ ତାଙ୍କର ଅଗଣା ଭଳିଆ ମନ୍ଦିର କରିଛନ୍ତି ମାୟାପୁର, ତ ତାଙ୍କର ଯେଉଁ ବଡ଼ ଯୋଜନା ଚାଲିଛନ୍ତି, ଇଏ ତ ତାଙ୍କର ଛୋଟ ଛୋଟ ନିଦର୍ଶନ, ଯଦି ବିଦେଶକୁ ତୁମେ ଯିବ ଦେଖିବ ଏଇ ଯେଉଁ ଆମର ନ୍ୟୁ ମାୟାପୁର ଆମର ସେଠି ଯେଉଁ ଲଣ୍ଡନରେ, ମୁଁ ତ ଆମେରିକା ଯାଇନି, ଆମେରିକାର ଯେଉଁ ଆମର ଅଛି କ'ଣ ସେଇଟା ଦେଖ ଶୁଣିଛୁ ୱେଷ୍ଟ ଭର୍ଜିନିଆରେ ଯେଉଁ ଅଛି ମାନେ ଗୋଲ୍ଡେନ୍ ଟେମ୍ପଲ ଯେଉଁଗୁଡ଼ା ସବୁ ରହିଛି, ସେ ତାଙ୍କ ହୃଦୟରେ ଭଗବାନଙ୍କୁ ସେ ବସେଇଥିଲେ, ସେଥିପାଇଁ କୃଷ୍ଣ ଯେଉଁଠି ବସିବା ପାଇଁ ଚାହୁଁଥିଲେ ତାଙ୍କୁ କହିଥିଲେ ପ୍ରଭୁ ଆପଣ ଏଠି ବସନ୍ତୁ, ସେତେବେଳେ ଦୀପ ବି ନଥିଲା, ପ୍ରଭୁପାଦ କ୍ୟାଣ୍ଡେଲ ଆରତୀ କରି ଇନଷ୍ଟଲ କରିଥିଲେ, ଆର ଶଙ୍ଖ ନଥିଲା, ବିଦେଶରେ କେଉଁଠୁ ଶଙ୍ଖ ଆସିବ, ପ୍ରଭୁପାଦଙ୍କ ଯେଉଁ ଅଭିଷେକ ରାଧା ଲଣ୍ଡନେଶ୍ୱରଙ୍କୁ ସେ ଅଭିଷେକ କରିଥିଲେ, ସେ ଫଟୋ ମୁଁ ଦେଖୁଥିଲି, ଠାକୁର ରୂପ ପରିବର୍ତ୍ତନ କରନ୍ତି, ତୁମେ 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 ବୁଝିବି ପାରିବନି, ତୁମେ ଜାଣିବି ପାରିବନି କ'ଣ ମୁଁ କହିଦେଉଛି, ବିଗ୍ରହ ତାଙ୍କ ରୂପ ପରିବର୍ତ୍ତନ କରନ୍ତି, ବିଗ୍ରହଙ୍କ ରୂପ ସମାନ ନୁହେଁ, ତୁ ଭାବନି ଫଟୋଟା ସେ ସମାନ ରହିବ ଭଗବାନଙ୍କର, ତୁ ବି ସମାନ ରହିବ, ବିଗ୍ରହ ରୂପ ପରିବର୍ତ୍ତନ କରନ୍ତି, ସେଟା ତୁମକୁ ସେଟା କହିଲେ ତୁମେ ବିଶ୍ୱାସ ଆସିବନି, ସେଇଟା ସବୁ ଆମର ଅନୁଭବ ଅଛି, ଆମକୁ ବି ପ୍ରମାଣ ଦେଇଦେବି, ଯଦି କହିବ ମୁଁ ପ୍ରମାଣ ଦେଇଦେବି, ମୁଁ ଆମେ ତୋର ସବୁ ରାଧାରା ଶେଷ ଦେଖିଥିଲୁ, ଏ ସରି ରାସବିହାରୀ ଦେଖିଥିଲୁ, ତାଙ୍କ ସବୁ ଫଟୋ ଉଠାନ୍ତି ଇଏ କରନ୍ତି, ଯଦି ପର୍ସନାଲ ଆମେ ସବୁ ଦେଖୁଛ ରେ ନା ନା, ଇଏ ତ ମୁଁ ଛୋଟ ମୁଁ ନୂଆ ପିଲାବେଳେ ଦେଖିଥିଲି, ନୂଆ ଭକ୍ତବେଳେ ଦେଖିଥିଲି ତାଙ୍କର ସବୁ ଫଟୋ ଯାଏ, ସେ ପୁରା ଅଲଗାର କ'ଣ ସେ ବଦଳି ଯାଉଛି, ଭଗବାନ ବଦଳନ୍ତି କି, ଭଗବାନ ରୂପ ପରିବର୍ତ୍ତନ କରନ୍ତି, ରାଧା ଲଣ୍ଡନେଶ୍ୱର ଦଳ ପ୍ରଭୁପାଦ ଅଭିଷେକ କରୁଛନ୍ତି, ସେ ବିଗ୍ରହକୁ ଦେଖନ୍ତୁ କେମିତିଆ ଥିଲେ ସେ ବିଗ୍ରହ, ଏଇ କୃଷ୍ଣ ବଳରାମ ଗୁରୁ ନେତା ଜଗନ୍ନାଥ ଏ ଗୁରୁଦେବ ଥିଲା ବେଳେ ତାଙ୍କର ରୂପ ଅଲଗା ଥିଲା, ତାଙ୍କର କ'ଣ ଗୋଟେ ପିନ୍ଧେଇଦେବ କେତେ ସୁନ୍ଦର, ପୁରା ତାଙ୍କର ମାନେ କଥା କୁହା ଭଳିଆ ଲାଗେ, ଭଗବାନଙ୍କର ବିଗ୍ରହଙ୍କର ପ୍ରକାଶ ଅଲଗା, ସେ ପ୍ରସନ୍ନ ରହିବେ ନା, ଆଉ ସେ କ'ଣ କାଠ ପାଷାଣ ରହିଛନ୍ତି ନା କ'ଣ ଗୌଡ଼ ବୈଷ୍ଣବ ମନ୍ଦିରରେ, ତୁମର ଶ୍ରଦ୍ଧା ହିସାବରେ ପ୍ରତି ହିସାବରେ ସେ ସେଠି ଶକ୍ତି ପ୍ରକାଶ କରେ, ସର୍ବତ୍ର ଅଛନ୍ତି, ଆଉ ସେ ତାଙ୍କ ରୂପଟା ଏଇଠି କରାଇ ତାଙ୍କ ଫର୍ମରେ ସେ ନିଜେ ଅଭିନ୍ନ ରହିବେ, ତାଙ୍କ ଶକ୍ତିକୁ ପ୍ରକାଶ କରି ଶ୍ରଦ୍ଧା ପ୍ରଭାବ ହିସାବରେ, ଆଉ ନହେଲେ ସେତେବେଳେ ପ୍ରଭୁପାଦ ଯେତେବେଳେ ତାଙ୍କୁ ଇନଷ୍ଟଲ କରୁଛନ୍ତି ମୁଁ ଗୋଟେ ଫଟୋ ଦେଖିଥିଲି, ସେଥିରେ ପ୍ରଭୁପାଦ ସେଥିରେ ଶଙ୍ଖ ନାହିଁ, ଷ୍ଟିଲର ଏ ଯେଉଁ ଆମର କ'ଣ କୁହନ୍ତି ସେଇଟା ପଳା ଆମ ଭାବିଲେ ଜାଣିଛ ନା ନାହିଁ, ଯେଉଁ ତେଲ ସବୁ ଅଧ କେଜିଆ କେଜିକିଆ ପଳା ପଳା କୁହନ୍ତି ନା କ'ଣ କୁହନ୍ତି, ପଳା ଥିଲା କେଜିକିଆ ଅଧ ନଥିଲା କି, ହାଫ୍ କେଜିଟା କେଜିକିଆ ତାଙ୍କ ହାଫ୍ ହାଫ୍ କେଜିକିଆ ବି ଥିଲା, କିରୋସିନ କିରୋସିନ ସବୁ କେଜିକିଆ ଦୁଇ କେଜିଆ ବୁଢ଼ା ପ୍ରଭୁପାଦ ସେଇଭଳିଆ ଗୋଟେ ଷ୍ଟିଲର ଏମିତି ଅଛି, ସେଇଥିରେ ଅଭିଷେକ କରୁଛୁ କିଛି ନାହିଁ, ହୃଦୟ ଭିତରେ ଭଗବାନଙ୍କୁ ରଖିଛନ୍ତି, ସେ ଯେଉଁଠି ଆମେ ସେଠି ରଖିଦେଇପାରିବେ, ଆଉ ପ୍ରକୃତରେ ସେଇଭଳି ସାଧୁ ଥିଲେ, ଯେଉଁଠି ଯେତେବେଳେ ଯାହା ଚିନ୍ତା କରୁଛନ୍ତି ସେ ଜାଗାରେ ସେଇ ସ୍ଥାନରେ ସେ ବିଗ୍ରହ ସେଇଭଳି ରୂପରେ ପ୍ରକାଶ ହେବ, ଯାହାର ନାଁ ଯାହା ଦେଇଛନ୍ତି ସେ ସେଇଭଳିଆ ସେ ଠାକୁର, କାରଣ ପ୍ରେମର କଥା ମନ୍ଦିର ହୃଦୟ ରୁହେ, ହୃଦୟରେ ମନ୍ଦିର, ହୃଦୟଟାକୁ ଏତେ ଶୁଦ୍ଧ କରିବାକୁ ପଡିବ, ତାର ବ୍ୟବସ୍ଥା ସବୁ ଭଗବାନ କରିଦେବେ, ସବୁ କରିଦେବେ, ଆଜି ଯେଉଁ ମାୟାପୁର ଏତେ ପ୍ରଭୁପାଦ ପ୍ରଭୁପାଦଙ୍କର ହେଡ଼କ୍ୱାର୍ଟର ପ୍ରଭୁପାଦ ଏତେ ସୁନ୍ଦର ବନେଇକି ଯାଇଛନ୍ତି, ଏତେ ସୁନ୍ଦର ପ୍ରକଳ୍ପ କରିଦେଇଛନ୍ତି, ତାଙ୍କ ହୃଦୟଟା ସେମିତି ଯୋଜନା ଥିଲା ନା, ସେମିତି କିଏ ବି ଗୋଟେ ମାୟାପୁର ଯାଉ ସେ କ'ଣ କହିବ ବହୁତ ସୁନ୍ଦର ଲାଗୁଛି, ଏଇଟା ସାଧୁଙ୍କର ତାଙ୍କର ସେଠି ଗୋଟେ ସ୍ୱତନ୍ତ୍ର କୃପା ଦୃଷ୍ଟି ରହିଛି, ସବୁବେଳେ ସେ ସ୍ଥାନର ମହିମା ରହିବ, ଅର୍ଜୁନ ଯୁକ୍ତି ସେଟା କରୁଛନ୍ତି ମୋତେ ପ୍ରାଶ୍ଚିତ କରିବାକୁ ପଡିବ, କାରଣ ସେ ଶରୀର ଭୀଷ୍ମ ନାମକ ଯେଉଁ ଶରୀରଟା ଜୀବାତ୍ମାଟା ସେ ଶରୀର ଦ୍ୱାରା ତ ସାଧନ କରୁଛନ୍ତି ନା, ଏ ପ୍ରକଟ କଥା ମୁଁ କହୁଥିଲି ନା, ଯେଉଁ ସେ ପ୍ରକଟ ହେବେ ସେ କଥା କହୁଥିଲି, ବିଗ୍ରହଙ୍କ ରୂପ ବିଗ୍ରହ ପ୍ରକାଶ କରିବେ, ଗୁରୁ ପ୍ରକାଶ କରିବେ, ମନ୍ତ୍ର ପ୍ରକାଶ କରିବେ, ତାଙ୍କ ସ୍ୱରୂପ ପ୍ରକାଶ କରିବେ, ତାହେଲେ ସ୍ୱର ଦ୍ୱାରା ତ କରାଯାଉଛି, ତାହେଲେ ସ୍ୱରଟାକୁ ଯେତେବେଳେ ନଷ୍ଟ ମୁଁ କରିଦେବି ତାହେଲେ ମୁଁ ଦୋଷୀ ହେଲି, ତାହେଲେ ମୋତେ ପ୍ରାଶ୍ଚିତ କରିବାକୁ ପଡ଼ିବ। ଭଗବାନ ସେ ଶ୍ଳୋକଟି ସେଠୁ କହିଲେ ନାଇଁ ତୁମକୁ ପ୍ରାଶ୍ଚିତ କରିବାକୁ ପଡ଼ିବନି। ତା ପରବର୍ତ୍ତୀ ଶ୍ଳୋକ କହିଲେ ବଂଶାସୀ ବଂଶାସୀ ଜୀର୍ଣ୍ଣାନି ଯଥା ବିହାୟ ନବାନି ଗୃହ୍ଣାତି ନରୋପରାଣି ତଥା ଶରୀରାଣି ବିହାୟ ଜୀର୍ଣ୍ଣାନି ଅନ୍ୟାନି ସୟାତି ନବାନି ଦେହି। ଯେପରି ବ୍ୟକ୍ତି ପୁରାତନ ପୋଷାକ ପରିତ୍ୟାଗ କରି ନୂତନ ପୋଷାକ ପରିଧାନ କରେ, ଠିକ୍ ସେହିପରି ଆତ୍ମା ପୁରାତନ ଓ ଅଦରକାରୀ ଶରୀରକୁ ତ୍ୟାଗ କରି ନୂତନ ଭୌତିକ ଶରୀର ଗ୍ରହଣ କରେ। ଅର୍ଜୁନ କ'ଣ କଲେ, ମୋତେ ପ୍ରାଶ୍ଚିତ କରିବାକୁ ପଡ଼ିବ, ତାର ଉତ୍ତର ଭଗବାନ ଏଇଟା ଦେଉଛନ୍ତି, ଏ ଶ୍ଳୋକଟି କହୁଛନ୍ତି। କେମିତି କହୁଛନ୍ତି, ତାଙ୍କୁ ଲିଙ୍କ କରିବେ, ଅଣୁଆତ୍ମା ଯେ ଶରୀର ପରିବର୍ତ୍ତନ କରେ, ଅଣୁଆତ୍ମା ଯେ ଶରୀର ପରିବର୍ତ୍ତନ କରେ, ଏହା ହେଉଛି ସର୍ବସିଦ୍ଧାନ୍ତ ସତ୍ୟ। ଏପରିକି କେତେକ ଆଧୁନିକ ବୈଜ୍ଞାନିକ ଯେଉଁମାନେ ଆତ୍ମାର ଅସ୍ତିତ୍ୱ କଥା ସ୍ୱୀକାର କରନ୍ତି ନାହିଁ, କିନ୍ତୁ ତତ୍ସଙ୍ଗେ ସଙ୍ଗେ ହୃଦୟରୁ ଯେଉଁ ଶକ୍ତି ବାହାରୁଛି ସେ ସମ୍ବନ୍ଧରେ କିଛି କହିପାରନ୍ତି ନାହିଁ, ସେମାନଙ୍କୁ ମଧ୍ୟ କ୍ରମାଗତ ଶାରୀରିକ ପରିବର୍ତ୍ତନ ସ୍ୱୀକାର କରିବାକୁ ପଡ଼ୁଛି। କାରଣ ଏ ଶରୀର ଶିଶୁ ଶରୀରରୁ ବାଳକ ଶରୀର, ବାଳକ ଶରୀର ଯୁବକ ଶରୀର, ପୁନଶ୍ଚ ଯୁବକ ଶରୀର ବୃଦ୍ଧ ଶରୀର ଲାଭ କରୁଛି, ବାର୍ଦ୍ଧକ୍ୟ ଅବସ୍ଥାରେ ପରିବର୍ତ୍ତନ ଆସି ଅନେକ ଶରୀର ଲାଭ କରୁଛି, ଏ କଥା ପୂର୍ବବର୍ତ୍ତୀ ଶ୍ଳୋକରେ ବର୍ଣ୍ଣନା କରାଯାଇଛି। ପରମାତ୍ମାଙ୍କ କୃପା ଯୋଗୁଁ ଅଣୁଆତ୍ମାର ଅନ୍ୟ ଏକ ଶରୀର ମଧ୍ୟରେ ପ୍ରବେଶ ସମ୍ଭବପର ହେଉଛି। ଯଦି କିଏ ଯୁକ୍ତି କରେ ନା, ଯେମିତି କିଏ ପ୍ରଶ୍ନ କରୁଥିଲା ନା, କ'ଣ ସେ ହାର୍ଟଟା ଅପରେସନ୍ ହେଉଛି କ'ଣ ହେଉଛି, ଆରେ ଆତ୍ମାଟା ଯେହେତୁ ଚିହ୍ନ ତାହେଲେ ଶରୀର ଛାଡ଼ିଦେଲେ ଆତ୍ମା ଆଉଟେ ସରୁ ଯାଉଛି କି ନାହିଁ, ଆତ୍ମା ଆଉଟେ ସରୁ ଯାଇ ଚାଲୁଛି, ତାହେଲେ ତାକୁ କଣ୍ଟ୍ରୋଲ କିଏ କରୁଛି, ପରମାତ୍ମାଙ୍କ ନିର୍ଦ୍ଦେଶ ଯାଉଛି ନା, ତାହେଲେ ପରମାତ୍ମାଙ୍କ ଦ୍ୱାରା ଯଦି ଆତ୍ମାଟା ମୁଭେବୁଲ, ତାହେଲେ ଯଦି ହାର୍ଟଟା ବି ଅପରେସନ୍ ହେଉଛି, ତାହେଲେ ଆତ୍ମା କ'ଣ ଆଉ ଗୋଟେ ବାଟ ରହିପାରିବେନି, ଶରୀର ପରିବର୍ତ୍ତନ ଆତ୍ମାଟା ପରିବର୍ତ୍ତନ ହେଇପାରୁଛି, ଆଉଟେ ସରୁ ଯାଉଛି। ଈଶ୍ୱରଗୁଡ଼ିକୁ କେମିତି ସେ କହୁଛନ୍ତି, ସ୍ଥୁଲ ଜୀର୍ଣ୍ଣ ବାସ ତ୍ୟାଗେନ ନବୀନ ବାସ ଧାରଣ ଇବ ବୃଦ୍ଧ ନୃଦ୍ରେହ ତ୍ୟାଗେନ ଯୁବଦେହ ଧାରଣ ତେଷ ଆତ୍ମାନମ ଅତି ସୁଖକର। ଇଏ କଣ କହୁଛନ୍ତି, ପ୍ରାଶ୍ଚିତ ଏଠି କଣ କହିଲେ, ବଂଶାଚି ଜୀର୍ଣ୍ଣାନି ଯଥା ବିହାୟ ନବାନି ଗୃହ୍ଣାତି ନର ଉପରାଣି। ଏଠି ବହୁତ ସୁନ୍ଦର ପିଲା ମାନେ ଜଣେ ଯୁକ୍ତି ତଳ କରେ, ସେ ଯୁକ୍ତିଟାକୁ ଏଠି କାଟକଟା ହବ। ତୁମେ ଗୋଟେ ବସ୍ତ୍ର କିଣୁଛ, ବସ୍ତ୍ର କିଣୁଛ ମାନେ କ'ଣ, ଗୋଟେ ସାର୍ଟଟା ମନେକର କଲେ, ସାର୍ଟଟା କିଣିବା ପାଇଁ ସେ ସବୁ ସାର୍ଟ କ'ଣ ସମାନ, ତୁମେ ଯେଉଁ ସାର୍ଟ କିଣିବ କେଉଁ ବିଷୟରେ କିଣିବ, ଟେରି କଟନ କଟନ କୁହନ୍ତି, ଆଉ ଗୋଟେ କ'ଣ ଅଛି ପଲିଷ୍ଟର, ସେ ଯାହା ସବୁ ଅଛି, ତୁମର ଯେତିକି ପଇସା ଅଛି ତୁମେ ସେଇଭଳିଆ କିଣିବ। ଆଚ୍ଛା ସେଇଟା ଯଦି ଛିଡ଼ିଯିବ, ତୁମେ ଯେଉଁ କ'ଣ ସେଇଟା କୁହନ୍ତି ହରେକ ମାଲ ନା ଗୋଟେ କ'ଣ ନା କ'ଣ ବିକ୍ରି ହୁଏ, ମୋ 50 ଟଙ୍କାରେ ପ୍ୟାଣ୍ଟ ସାର୍ଟ ମିଳେ, ଜାଣିନ କି ତୁମେ, 50 ଟଙ୍କାରେ 150 ଟଙ୍କା ପ୍ୟାଣ୍ଟ ସାର୍ଟ ଚଢ଼ି ଗଞ୍ଜି ସେ ତାର ଏକାଥରେ ଗୋଟେ ସାର୍ଟ ଦେଇଦେବ, ତୁମେ ସେଇଟା କ'ଣ ଏଇଟା କ'ଣ ସେ ପିନ୍ଧିବ, ଆଉ 2 ମାସ ନା ଲୋକମାନେ କ'ଣ, ଆମେ ଛୋଟବେଳେ ମୋର ମନେ ଅଛି, ଆଉ ଛୋଟବେଳେ ସେ ଯେଉଁ ଆଣନ୍ତି କ'ଣ ଯେଉଁ କିଣା ଡ୍ରେସ୍ କହିବ ନା, କିଣା ଡ୍ରେସ୍ କିଣନି, ଏଇଟା ପଇସା ଖର୍ଚ୍ଚ ହେଉଛି, ଏଇଟା ଛିଡ଼ିଯିବ ଶୀଘ୍ର, ସେ କ'ଣ କରିବି କପଡ଼ା ଆଣିକି ସିଲେଇ କରିବେ, ତୁମେ ପଇସାଟା ଯେତେ ଖର୍ଚ୍ଚ କଲ ଭଲ ଜିନିଷଟା ପାଇଲ, ତେଣୁ ବସ୍ତ୍ରଟା ଯେଉଁ ଛିଡ଼ି ଯାଉଛି, କାରଣ ସେ ହିସାବରେ ସେ ଆସିଛି, ତାର ସେତିକି ପଇସା ଅଛି, ତାର ସେତିକି ଡ୍ୟୁରେସନ୍ଟା ସେତିକି ସେ ନଷ୍ଟ ହେଇଯିବ। ସ୍ୱରଟା ଗୋଟେ ସେଇଟା ବସ୍ତ୍ର, ଏଠି ତ ପଇସା ପତ୍ର ଦେଇ କିଣା ହେଇନି, ଏଇଟା କର୍ମ ହିସାବରେ ପୂର୍ବର କର୍ମ ହିସାବରେ ମିଳିଛି, ତୁମର କର୍ମଫଳ ଯେତେ ଯେତେବେଳେ ସରିବାର ଅଛି ବସ୍ତ୍ରଟା ଚିହ୍ନ ହେଇଯିବ। ଆଉ କ'ଣ ତୁମେ ଯଦି ମୃତ୍ୟୁଟା କ'ଣ, କର୍ମଫଳଟା ଭୋଗିବା ହେଉଛି ଜନ୍ମ, ମନେକର ତୁମର ପୂର୍ବର କର୍ମଫଳ ହିସାବରେ କର୍ମ ଯାହା ଅଛି ତୁମକୁ 20 ବର୍ଷ ଜଗତରେ ରହିବାକୁ ପଡ଼ିବ, ତେଣୁ 20 ବର୍ଷ ପାଇଁ ତୁମକୁ ଗୋଟେ ଶରୀର ମିଳୁଛି, ସେଟା 20 ବର୍ଷରେ ନଷ୍ଟ ହବ, ସେଟା ବସ୍ତ୍ର କୋଟା ଗୋଟେ ବସ୍ତ୍ରଟା 20 ବର୍ଷ ତୁମେ ୟୁଜ୍ କରିବ, ଆଉ କ'ଣ ଆତ୍ମା ତାପରେ ସେଟା ଛାଡ଼ିବ। ତେଣୁ ଏଇ ଯେଉଁ ଜନ୍ମଟା କ'ଣ ହେଉଛି ନା, କର୍ମଫଳଟା ଭୋଗିବା ପାଇଁ ଆମକୁ ଗୋଟେ ଶରୀର ଧରିବାକୁ ପଡ଼ିବ, ଏଇଟା ବାଧ୍ୟ। ଭକ୍ତ କେବେ ବିଚାର କରିବା ଉଚିତ ନୁହେଁ ଯେ ମୁଁ ଆଉ ଶରୀର ଧରିବିନି ବୋଲି, ଯଦି ନ ଧରିବ ତାହେଲେ ବହୁତ କେବଳ ଭଜନ କରିକି ତାର ପ୍ରଭୁଙ୍କ ପାଖକୁ, ସ୍ୱରର କାମନା ତାର କିଛି ରହିଲାନି, ପୁଣି ଆଉ ଗୋଟେ ସ୍ୱର ମିଳିବ, ସ୍ୱରଟା ଆଉ ଗୋଟେ ମିଳିଯିବ ସାଙ୍ଗେ ସାଙ୍ଗେ, କାମନା ତୁମର ରହିଲା ମାନେ ଆଉ ବସ୍ତ୍ର, ପୁଣି ଗୋଟେ ବସ୍ତ୍ର ପିନ୍ଧିବ ଆଉ। କର୍ମଟା ଆମର ସେଥିପାଇଁ ଏଇଟା ଆମର ଏଇଟା ଭକ୍ତି ଯୋଗଟା କର୍ମ, ନିଷ୍କାମ କର୍ମ ଆମେ କୃଷ୍ଣଙ୍କ ପାଇଁ କର୍ମ କରିବା, ନହେଲେ ନିଜ ପାଇଁ ଯଦି କିଛି କରିଦେବ ସ୍ୱର ଗୋଟେ ଧରିବ। ଏଇ ଭକ୍ତି ମେଟା କୃଷି ଯୋଉ କଣ ତାଙ୍କର ତୀରାବଦୀ କଣ ନଥିଲେ, ସେ ଭୂତ ହେଇଗଲା, ସେ ପୂଜାରୀଟା ଭୂତ ହେଇଗଲା, ସେ ମଠ ମନ୍ଦିର ଟଙ୍କାଟା ଖାଇଦେଲା ଆଉ ଭୂତ ହେଇକି ରହିଛି। ଭକ୍ତି ଠାକୁର ଗଲେ ତୁମକୁ ଶୋଇଦେଲେନି, ଆସି ଆମ ଆତ୍ମାନ ଭଗବାନଙ୍କର ନିଜ ଲୋକ ଆଉ, ସ୍ୱର ଦେଖୁନା କେମିତିକା କେମିତିକା, ସେ ଭଜନ ବସୁଛନ୍ତି କେମିତିକା, ସବୁ ପ୍ରଭୁଙ୍କ ଲୋକ ସେ ସବୁ। ଗାଁ ଲୋକ ମନା କଲେ, ଏଇ ତ ଓଡ଼ିଶାରେ ଆଉ, ଏଇ ସତ୍ୟ ମହାପୁର ପାଖରେ, ଆସି ରାତିରେ ଶୋଇଦେଲେନି ଗୋଟେ କହିଲେ, ସେ ମନା କଲେ, ବାବା ସେଠି ରୁହନି ଆଉ, ସେଠି ସେ ଭୂତଟା ଅଛି, ରାତିରେ ମୁଠେ ଶୋଇ କାହାକୁ ଛାଡ଼ୁନି, ହଇରାଣ କରୁଛି। ଭକ୍ତି ଠାକୁର ଗଲାବେଳକୁ ଆସି କାନ୍ଦିଲେ, ନାମ କଲେ ନା ଶୁଦ୍ଧ ଭକ୍ତ, ତାଙ୍କ ପାଖରେ କ'ଣ ଅଛି, ନାମ କଲେ, ନାମ କଲେ କାନ୍ଦିଲେ ଆସି କହିଲେ, କାହିଁ କାନ୍ଦୁଛୁ ତୁ, କିଏ ସେ? ଆଜ୍ଞା ମୁଁ ପୂଜାରୀଟା, ଏଇ ମନ୍ଦିର, ଏଇ ମନ୍ଦିର ପୂଜାରୀ, ତୁ ଭୂତ କେମିତି ହେଲୁ? ଆଜ୍ଞା ଟଙ୍କା ଗୁଡ଼ା ସବୁ ଖାଇଦେଲି, ମନ୍ଦିର ମଠ ମନ୍ଦିର ପଇସା, ଏ ମଠ ମନ୍ଦିର ପଇସା ଯିଏ ଖାଉଛି କ'ଣ ହବ, ତୁ ଭଗବାନ ନାଁ କହିକି ତୁମେ ଭୂତ ହବ ଆଉ, ପ୍ରଭୁଙ୍କ ପଇସା ଏଗୁଡ଼ାକ ଆଉ, ଆଉ ତୁ ଭୁଲ ସାର ଧରିବୁ ସୁଖ କର୍ମ, ଯେକୌଣସି ଜିନିଷ ତୁମେ ତିଆରି କରିବ, ଭୁଲ କର୍ମ କଲା ମାନେ ତାର ପ୍ରତିକ୍ରିୟା, ପାପ କର୍ମ କଲେ ସ୍ୱର ଧରିବ, ପୁଣ୍ୟ କର୍ମ କଲେ ବି ସ୍ୱର। ଏ ଖଣ୍ଡାଧାରର ପଥ କେବଳ ଯଦି ଭକ୍ତିଟା କରିବ କୃଷ୍ଣଙ୍କ ପାଇଁ କରିବ ବଞ୍ଚିଯିବ, ଆଉ ସ୍ୱର ଧାରଣ ହବନି, ପ୍ରେମଟା ପାଇଲେ ଏଠୁ ଗଲ, ନହେଲେ ପୁଣି ଗୋଟେ ସ୍ୱର ମିଳିଯିବ, ସ୍ୱର ମିଳିଲା ମାନେ ପୁଣି ଏଇଟା ପୂର୍ବର କର୍ମ ହିସାବରେ ତୁମକୁ କେତେ ଦିନ ଭୋଗିବାକୁ ପଡ଼ିବ, ଯେମିତି ଯେମିତି କୁହନ୍ତୁ ବସ୍ତ୍ରଟା କେତେ, 150 ଟଙ୍କିଆ ବସ୍ତ୍ର ପିନ୍ଧିଲେ 6 ମାସ, ତୋର ପ୍ୟାଣ୍ଟ ସାର୍ଟ ସିଲେଇ କରିବୁ 6 ମାସ, ଭଲ 600 ଟଙ୍କା ଖର୍ଚ୍ଚ କରିବୁ, ବର୍ଷେ 2 ବର୍ଷ ପିନ୍ଧିବୁ, ସେଠି ଯେମିତି କର୍ମ କରିଥିବ ସେଇ ହିସାବରେ ସେତେଦିନ ବଞ୍ଚିବ। ଗୋଟେ ବାଳକ ବି ଏଠି ମରିପାରିବ, କିଛି ଅସୁବିଧା ନାହିଁ, ଗର୍ଭରୁ ବି ମରିଯିବ, ଏମିତି ସେ କର୍ମ କରୁଛନ୍ତି, ସୂର୍ଯ୍ୟକୁ ଦେଖିପାରୁନାହାନ୍ତି, ଏ ଯୋଉ ଗର୍ଭରେ ସନ୍ତାନ ଗୁଡ଼ାକ ମାରିଦିଆ ହଉଛି, ସେଟା କ'ଣ ସିଆ ନା କୋଉଠି ଗୋଟେ ଗୋଟେ ଏବେ ନା କୋଉଦିନ ଗୋଟେ ପେପର ବାହାରିଥିଲା, ମୁଁ କୋଉଦିନ କେଉଁ ଦେଶଟା ହେଲା, ସାଉଥ୍ ଇଣ୍ଡିଆରେ ସେଟା, ସେ ସ୍ତ୍ରୀମାନେ ତାଙ୍କର ଏମିତି ଅଛି, ସେ ମାନେ ସେମାନେ ଗର୍ଭ ଧରିବେ, ସେମାନେ କଣ୍ଟାକ୍ଟ କରୁଛନ୍ତି ବିଦେଶକୁ ସବୁ, ପିଲାମାନେ ଦେବେ, ସେମାନେ ଗର୍ଭଧାରଣ କରିବେ, ସେ ପିଲାଟା ହେଲା ମାନେ ସେ ପଳେଇଯିବ, ତାକୁ ଆଲୁଣ ନେଇଯିବ, ସେ ତାଙ୍କର ସବୁ ପଇସା ଦେବେ ବିକିଦେବେ, ଦେଖ କର୍ମ କେମିତିଆ। ସେ ଗର୍ଭଟା ଯୋଉ ଶିଶୁଟା ଆସୁଛି ତା କର୍ମଟା କେଉଁଠି, ବିଦେଶ, କର୍ମ କିଛି କହିହବନି, କ'ଣ କର୍ମଟା ଏତେ ଜଟିଳ, କୋଉ ହିସାବରେ ସ୍ୱର ଧରିବ, କେତେ ସୁଖ ଦୁଃଖ ମିଳିବ, ମାତୃ ଗର୍ଭରେ ଦେଖୁନା, ମାତୃ ଗର୍ଭରୁ କିଏ ଅନ୍ଧ, କିଏ ତା ଜୀବନ ସାରା ସୂର୍ଯ୍ୟକୁ ସିଏ ଦେଖୁନି, ମାତୃ ଗର୍ଭରୁ ଅନ୍ଧ ହେଇକି ଆସୁଛି, ଆଉ ସୂର୍ଯ୍ୟ ଦେଖିପାରିବ, ମା ମୁହଁକୁ ଦେଖିପାରିବନି, ଅନ୍ଧ ହେଇଗଲା। ଏ କାଲି ବାହାରିଥାଏ, କାଲି ନା କୋଉଦିନ ବାହାରିଥାଏ ପେପରରେ ମୁଁ ଦେଖୁଥିଲି, ମା ଛୁଆ ଦିଟା ଅନ୍ଧ, ସିଏ ଭାବୁଥିଲ ମୋ ପୁଅଟା ଆଖିବାଲା ହବ, ହେଲା ଆମେ କାରଣ ଅନ୍ଧ ଛୁଆଙ୍କର ମୁଁ ଦେଖିଛି ସବୁ, ମା ବାପା ଅନ୍ଧ ଥିବେ ପୁଅଟା ତାର ଭଲ ଛୁଆଟେ ହୁଏ, ତା ମା ବାପା ଅନ୍ଧ ଥିଲେ ଛୁଆଟେ ବି ଅନ୍ଧ ହେଇଗଲା, କର୍ମ ଦେଖ କେମିତିକା, କର୍ମଟା ଭାରି ଜଟିଳ ନା, ମଣିଷକୁ ଭୟ ଲାଗୁନି, ଭକ୍ତ ଏଇଟା ଭାରି ଭୟ କରିବା ଦରକାର ନା, ଆଉ ଭକ୍ତ ଯଦି ଏତେ କେୟାରଲେସ୍ ହେଇଯିବ ସେ କହ କ'ଣ ହବ ମୋର, ଏ କ'ଣ ହବ, କର୍ମ ବ୍ରହ୍ମା ପର୍ଯ୍ୟନ୍ତ ମାନି ପକଉଛି, ଭାରି ଏଇଟା ଜଟିଳ ଜିନିଷଟା, ତୁମେ ସାଙ୍ଗେ ସାଙ୍ଗେ ସ୍ୱର ଧରିବ ହଇରାଣ ହେଇଯିବ, କର୍ମର ମାନେ କର୍ମ ଫଳଟା ଭୋଗିବା ପାଇଁ ତୁମକୁ ଗୋଟେ ଜନ୍ମ ଦିଆଯିବ, ଏଇଟା ବାଧ୍ୟ, କର୍ମ ଅଛି ମାନେ ଜନ୍ମ ହେବା ପାଇଁ ପଡ଼ିବ ତୁମକୁ, ଆଉ ମୁଁ ସେଥିପାଇଁ ନିଜ ଭକ୍ତ ଠାକୁର କାଟିଦେଲେ ନା, ସେଥିପାଇଁ ଆଉ ତୁମାର କାର୍ଯ୍ୟରେ ତବେ ଉପାଜୀବ ଧନ, ତୁମାର ସଂସାର ଭାର କରିବ ବହନ, ଭଲ ମନ୍ଦ ସେଥିରେ ଲେଖିଛନ୍ ନା, ଭଲ ମନ୍ଦ ନାହିଁ ଜାଣି ସେବା ମାତ୍ର କରି, ତୁମାର ସଂସାର ତାଙ୍କ ଭଳିଆ, ତାଙ୍କ ଭଳିଆ କି ମହାଜନ ଅଛି ନା, ଆସିବେ ସେ ଯାହା ସବୁ ରଚନା କରି ଦେଇ ଯାଇଛନ୍ତି ଶାସ୍ତ୍ର ସବୁ ସାର ଯାହାସ ଭଗବାନଙ୍କ ଲୋକ, ଆଉ ମୁଁ ତୁମ ସଂସାର ଘର ମାନେ କ'ଣ ଗୃହସ୍ତର ଭାବନା ନେଇ କହୁଛନ୍ତି, ଆପଣ ସଂସାର ଏଇଟା ସାଧୁ କଥା ଆଉ କ'ଣ କହିବା, ସାଧୁ କଥାଟା କିଏ ଗୃହସ୍ଥଙ୍କୁ ଇଣ୍ଡିକେଟ୍ କରୁଥାନ୍ତି, ସାଧୁର ଲେବୁଲ୍ଟା କ'ଣ ତୁମେଟା, ଆଉ ଆଉ କିଛି କହିବା ଦରକାର ନାହିଁ, ସାଧୁ ବ୍ରହ୍ମଚାରୀ ମାନେ ଭକ୍ତିମ ଠାକୁର ଭଜନ ଖାଲି ପଢ଼ନ୍ତୁ, ରଖମ ଗୀତ ଭାଗବତ ତୁମେ ରଖ ପରେ ପଢ଼ିବ, ଆଗେ ଆଗେ ଆକୁ ପଢ଼ିବ, ଡାଇଜେଷ୍ଟ କର, ବୁଝ ଜଣେ ଗୃହସ୍ଥ ପାଇଁ କ'ଣ କହୁଛନ୍ତି ଭକ୍ତିମ ଠାକୁର, ତୁମର ସଂସାର ଭାର, ଏ ସଂସାର ହେଉଛି ଆପଣଙ୍କର, ମୁଁ ଆପଣଙ୍କ ପାଇଁ ଧନ ରୋଜଗାର କରିବି, ମୁଁ ଭଲ ମନ୍ଦ କିଛି ଜାଣିନି, ଆଉ ମୁଣ୍ଡ କ'ଣ ପିଟୁଛୁ, ମୋର ଏମିତି ହେଇଗଲା, ଏହା ହେଲା, ପୁଅ ଏମିତି ହେଇଗଲା, ଝିଅ ଏମିତି ହେଲା, ଇଏ ହେଉଛି କୃଷ୍ଣଙ୍କର, ପୁଅ କାହାର, ଭଗବାନଙ୍କର, ଝିଅ ଭଗବାନଙ୍କର, ଯାହା ହବ ତାଙ୍କର, ହାତ ନ ଟେକିଲେ କେଉଁ କାମ ଚାଲିବନି, ଗୃହସ୍ଥ ହାତ ନ ଟେକିଲେ ତା ସଂସାର ଚାଲିବନି, ବାବାଜୀ ହାତ ନ ଟେକିଲେ ତାରି ଭକ୍ତି ହବନି, ମନେ ରଖିଥାଉ ଏଇଟା, ଯେତେ ପର୍ଯ୍ୟନ୍ତ ତୁମ ବୁଦ୍ଧି କାମ କରୁଥିବ ସେତେ ପର୍ଯ୍ୟନ୍ତ ତୁମେ ସଂସାର ଘୁରୁଥିବ। ସର୍ବଧର୍ମାନ ପରିତ୍ୟଜ୍ୟ ମାମେକମ୍ ଶରଣମ୍ ବ୍ରଜ, ସେଠି ବୁଦ୍ଧିଟା ବି ଶରଣ ଯିବାର ଅଛି ଭଗବାନଙ୍କର ପାଖରେ। ସେଟାକୁ ସେ କ'ଣ କହୁଛନ୍ତି ଭଗବାନ, ଐକାନ୍ତିକ ବୁଦ୍ଧି, ଐକାନ୍ତିକ ବୁଦ୍ଧି, ଅନନ୍ୟ ନିଶ୍ଚଳ ମତି ପୁରା, ସିଏ ହିଁ ମୋର ସର୍ବସ୍ୱ, ତାଙ୍କ ପାଖରେ ସମର ଦେଇଦେବାର ଅଛି। ହାତ ନ ଟେକିଲେ ଘର ସଂସାର ଚାଲିବନି, ଘର ସଂସାରଟା ଜୀବନଟା ମାନେ ଜଣେ ସଂସାରୀ ହଉ କିମ୍ବା ବ୍ରହ୍ମଚାରୀ ହଉ, କର୍ମଫଳଟା ତାର ଅଛି କି ନାହିଁ, ସର ଧରିଛି ମାନେ ସେ ବୁଦ୍ଧ ହବା ଦରକାର, ମୋର କର୍ମଫଳ ଅଛି ବାସ, ସେ କର୍ମଫଳର ଗୋଟେ ଉପାୟ ହେଲା ହାତ ଟେକ। ବୁଦ୍ଧି ଖର୍ଚ୍ଚ କରୁନା, ବୁଦ୍ଧି ଖର୍ଚ୍ଚ କଲେ ଠକିଯିବ, ତାଙ୍କ କଥା ଆଗେ ପଡ଼ୁନା, ସେ କ'ଣ ଲେଖିଲେ, ଭଲମନ୍ଦ ନ ଜାଣି ସେବା ମାତ୍ର କରି ତୁମର ସଂସାର ଆମେ ବିଷୟ ପ୍ରହରୀ, ତୁମର କାର୍ଯ୍ୟ ତେବେ ଉପାଜିବା ଧନ, ତୁମର ସଂସାର ବାହାର କରିବା ବିହନ, ତୁମାର ଇଚ୍ଛା ମୋର ଇନ୍ଦ୍ରିୟ ଚାଳନ, ଶ୍ରବଣ କୀର୍ତ୍ତନ ଘ୍ରାଣ, ଶ୍ରବଣ କୀର୍ତ୍ତନ ହଁ ଭୋଜନ ବାସନ, ତୁମର ଇଚ୍ଛାରେ ମୋର ଇନ୍ଦ୍ରିୟ ଚାଲୁଛି। ବାବାରେ କେତେ ଗୁଡ଼େ କନସିୟସ୍, ମାନେ ମୋ ଇନ୍ଦ୍ରିୟ ମାନଙ୍କର ଯାହା ଭାବନା ଆସୁଛି ଆପଣଙ୍କ ଇଚ୍ଛାରେ ଆସୁଛି, ମୁଁ କ'ଣ କରୁଛି, ମୁଁ କିଛି ନାହିଁ, କମ୍ପୁଟ ସେ ଜିନିଷ ସବୁ, ତୁମର ଇଚ୍ଛା ମୋର ଇନ୍ଦ୍ରିୟ ଚାଳନ, ଆଉ ଦର୍ଶନ ଆଘ୍ରାଣ ଭୋଜନ ମୋର ଯାହା ସବୁ ବାସନ ଅଛି ଆପଣଙ୍କ ଇଚ୍ଛାରେ। ସେଇ ପଦର ବୋଧେ ଲାଷ୍ଟ ପାଚ ନା କ'ଣ, ହଁ ନିଜ ସୁଖ ଲାଗି କିଛି ନାହିଁ କରିଆ ଭକତି ବିନନ୍ଦ ବୋଲେ ତପ ସୁଖ ସା। ଭାଇ ଏଇ ପଦକୁ ଯିଏ ବୁଝିପାରିବ, ଏଇ ବୈଷ୍ଣବମାନଙ୍କର ପଦକୁ ଯିଏ ବୁଝିପାରିବ, ସେ କେବଳ ଯେ ତାକୁ ବୈଷ୍ଣବମାନେ ସେ ଆଚାର୍ଯ୍ୟମାନେ ଟିକେ ମୁଣ୍ଡରେ ବୁଦ୍ଧି ଦେବେ, ବୁଦ୍ଧି ଦେଲେ ବି କ'ଣ, ସେ ତାଙ୍କରି କୃପା ହେଲେ ହିଁ ଜଣେ ତାଙ୍କରି ମାର୍ଗରେ ଚାଲିପାରିବ, ନହେଲେ ସବୁବେଳେ ମନେ ରଖ ଭକ୍ତିପଥ ସରଳ ହେଲେ ବି ଆମ ଜୀବନଟା ଆମେ କର୍ମ ଧାରଣ କରିକି ଆସିଛେ, ଆମର କର୍ମଫଳ ଅଛି ନା, ତେଣୁ ଆମକୁ ଶରଣାଗତ ନହେଲେ କିଛି କାମ ଚାଲିବନି। ପଥ ସରଳ ହେଲେ ବି ଆମର ତ କର୍ମଫଳଟା ଜଟିଳ ଆଉ, ସେଥିପାଇଁ କେତେ ପ୍ରକାର ତୁମେ ଦେଖୁନା, କିଛି ମଠ ମନ୍ଦିରରେ ସବୁ ବ୍ୟବସ୍ଥା ସାଧୁଗୁରୁମାନେ କରିଦେଇଛନ୍ତି, ଲୋକ ଗଣ୍ଡେ ଖାଇବା ପାଇଁ କେତେ କଷ୍ଟ ନା କ'ଣ ଭାବିଲେ, ଗୋଟେ ଗୋଟେ ଖାଇବାଟା ସକାଳକୁ ଖାଇବାଟା ଗୋଟେ କେଡ଼େ କଷ୍ଟ, ଘରେ ରୋଷେଇବାସ କରିବା ଦବା କିଏ, ସମସ୍ତେ ସମସ୍ତଙ୍କୁ ବ୍ୟସ୍ତ, ପୂର୍ବଦ ଏମିତି ସିଷ୍ଟମ ବନେଇ ଦେଇଯାଇଛନ୍ତି, ପ୍ରସାଦ ରହିବା ଖାଇବା ପିଇବା ଗାଡ଼ି ଘୋଡ଼ା ସବୁ ଜିନିଷ ରଖି ଦେଇଯାଇଛି, କିନ୍ତୁ ଗୋଟେ ଜୀବ ତାର ତଥାପି ମତି କୃଷ୍ଣ ବଂଶ ଚିନ୍ତା, ଏଇଟା ଭଗବାନ ପ୍ରଭୁପାଦଙ୍କର ଦୟାରୁ କେମିତି, ଗୁରୁବର୍ଗଙ୍କ ଦୟାରୁ କେମିତି ରହିଛି। ଆରେ ମଣିଷ ଦୁଇଟା ଜିନିଷ ପାଇଁ ଖେଳ କରିଲେ, ଭଲ ଟିକେ ଶୋଇବ, ଭଲ ଟିକେ ଖଣ୍ଡେ ଖାଇବ, ଖଣ୍ଡେ ପିନ୍ଧିବ, ଏଇଟା ଇସ୍କନରେ ଯିଏ ବି ଆସୁଛି ତାକୁ ମିଳିଯାଉଛି, ସେ ଯିବ ଯିଏ ଇସ୍କନ ରହୁଛି ସେ ଚିନ୍ତା କରିପାରୁନି, ଏଇଟା କେତେବେଳେ ଗୁରୁବର୍ଗଙ୍କ ଦୟା, କରୋଡ଼ପତି ରୋଜଗାର କରିକି ଆଜି ସେତିକି ସେ ଅବସ୍ଥା ରହୁଛି, କିନ୍ତୁ ଆମକୁ ଗୁରୁବର୍ଗ ସବୁ ବ୍ୟବସ୍ଥା କରିଦେଇଛି, ଯଦି ଆମେ ଭୋଜନ ନ କରିବା, କାରଣ ଭୋଜନ କାହିଁ କରିବାନି ନା, କର୍ମଫଳଟା ଯାହାର ଯେମିତି ଅଛି ନା, ତାର ସ୍ୱୀକୃତି ହିସାବରେ ତାର ବିଶ୍ୱାସ ଆସୁନି, ରୁଚି ଆସୁନି, କେତେ ପ୍ରକାର ଚିନ୍ତାଧାରା, କିଛି କୁଆଡ଼େ ନଥିଲା ମୁଣ୍ଡରେ ହଜାର କଥା ବସ୍ତୁ, ଆଶ୍ଚର୍ଯ୍ୟ ମୁଁ ସବୁ କେତେ ପିଲା ତମେ ସବୁ ଦେଖି ଦେଖି ଆସିଲିଣି, ଆଉ କ'ଣ କି କଥା ଗୁଡ଼ା, ତୁମକୁ ଏତେ କାମ ସେବା ଗୁଡ଼ା ପଡ଼ିଛି ତମ ସେ ମନ୍ଦିରରେ, ଏ ଜିନିଷ ଗୁଡ଼ା ତ କିଛି ଭଲ ଲାଗିବନି, କିଛି ଭଲ ଲାଗିବନି, ଆଉ ଜଣେ ଜଣେ ଆସିବ ଖାଲି ତାଙ୍କ ଜୀବନ ସାରା ହିଁ ଖାଲି ଖାଲି ଯାହାକୁ ଦେଖିଲେ ଦୋଷ ଲାଗିବ, ସେ ଯୋଉଟା ଦେଖିବ କୋଉଟା ତାକୁ ଭଲ ଲାଗିବନି, ଖାଲି ୟା ଦୋଷ ତା ଦୋଷ ତା ତା ମୁଣ୍ଡଟା ଖାଲି ଦୋଷରେ ଘୁରିବ। ଆରେ ତୁମେ ଘର କାହିଁ ଛାଡ଼ିଲ, ସ୍କୃତି ଅଛି ନା, ବରାଇକି ଆସିଲା କିନ୍ତୁ ଏଠି ମତେ ଲାଗୁନି, କ'ଣ ଗୋଟେ ଯିବା ହାତରେ କ'ଣ ରହିଛି, ବଡ଼ ଅସୁବିଧା ଜିନିଷ। ସେଥିପାଇଁ ଆଚାର୍ଯ୍ୟମାନେ ତାଙ୍କୁ ତାକୁ ତାରକୁ ସ୍ୱୀକୃତି ଦେବା ପାଇଁ ସେ ବ୍ୟବସ୍ଥା କଲେ, ମଙ୍ଗଳାରତି ଆସ, ଗୁରୁପୂଜା ଆସ, ସେବା ଟିକେ କର, ନାମ ଟିକେ କର, ଭାଗବତ ଟିକେ ଶୁଣ, କୌଣସି ଉପାୟରେ ଯଦି ଏହାର ଟିକେ ସ୍ୱୀକୃତି ପ୍ରାପ୍ତ ହେଇଗଲା ଜୀବଟା, ତାହେଲେ ତାର ଶରଣାଗତି ପଥକୁ ଆସେ, ଗୋଟେ ସାଇଣ୍ଟିଫିକ୍ ଜିନିଷଟା ନା। ବସ୍ତ୍ର ଏଇ ଯୋଉ ବସ୍ତ୍ର ପଡ଼ିଛି ନା, ଶରୀରଟା ଧରିଛ ମାନେ କର୍ମ ହିସାବରେ, ତେଣୁ ମୃତ୍ୟୁଟା କେତେବେଳେ ହବ, କର୍ମଫଳ ଯେତେବେଳେ ସରିଗଲା ଏଇଟା ହେଉଛି ମୃତ୍ୟୁ, କର୍ମଫଳ କେବେ ସରିବ କିଏ କହିପାରିବେ,
ରମଣ କେବେ ତୁମର ଖଣ୍ଡନ ହବ କି ଆମେ ଆମକୁ ଯିବୁ ଜଣା ନାହିଁ କେତେବେଳେ ମୃତ୍ୟୁବରଣ କରିବ। ଆଉ ସେଇ କର୍ମ କର୍ମଫଳ ଭୋଗିବା ପାଇଁ ଶରୀର, କର୍ମଫଳ ଭୋଗି କର୍ମଫଳ ଭୋଗିବା ପାଇଁ ଜନ୍ମ, କର୍ମଫଳ ଭୋଗି ସାରିଲେ ମୃତ୍ୟୁ। ଏ ଜନ୍ମ ମୃତ୍ୟୁ ଭିତରେ ତୁମେ ପୁଣି ନୂତନ କର୍ମ କଲ, ପୁଣି ତାପରେ ସେ କର୍ମକୁ ବିଚାର କର। ବର୍ତ୍ତମାନ ଯେଉଁ ଶରଣ ଭାବିଲେ ତୁମର ମିଳିଛି, ଯେଉଁ ପିଲା ଛୁଆ ଘର ଦ୍ୱାର ବିଜନେ, ଏଇଟା ପୂର୍ବର କର୍ମ ହିସାବରେ, ବର୍ତ୍ତମାନର ନୁହେଁ। ତୁମେ ଯେଉଁ କହୁଛ ମୁଁ ବହୁତ କଷ୍ଟ କରିକି ମୁଁ କେମିତି କ'ଣ କରିଥିଲି, କିଛି ନଥିଲା, ମୁଁ କେତେ କଷ୍ଟ କରିକି ଛୋଟ ଦୋକାନ ଖଣ, ତୁମର ସେଇଟା କ'ଣ କରୁଛ, ମୁଁ ସେଇଟା ପୂର୍ବରୁ ତୁମେ କରିଥିଲ, ସେଇଟା ବର୍ତ୍ତମାନ ମିଳିଗଲା, ବର୍ତ୍ତମାନ ଯାହା କଲ ଏଇଟା ପୁଣି ପରଜନ୍ମ, ବର୍ତ୍ତମାନ ତୁମେ ଭଗବାନ ଡାକୁଛ, ଭଜନ କରୁଛ, ଯାହା ଯେଉଁ ରାସ୍ତାକୁ ଗଲେ ଏଇଟା ପରେ ମିଳିବ। ଆମର ଆଉ ପରକୁ ଆମେ ଅପେକ୍ଷା କରିବାନି, ଆମେ ଚାହିଁବା ଏଇ ଜନ୍ମରେ କାରଣ ଶେଷ କରିବା। ପ୍ରଭୁପାଦଜୀ କୁହନ୍ତି ଏଇ ଜନ୍ମରେ ତୁମେ ଫିନିଶ କର, ପ୍ରଭୁପାଦ ସବୁବେଳେ କୁହନ୍ତି ମାନେ ଆଟଲିଷ୍ଟ ୟୁ ଟ୍ରାଏ, ପୁରା ପୁରା ଭଲ ଭାବରେ ଗୁରୁତ୍ୱ ଆମେ ଚେଷ୍ଟା କରୁ ଏଇ ଜନ୍ମଟାକୁ ଲାଷ୍ଟ ଜନ୍ମ କରିବା କେମିତି। ଆଉ ମୋର କାରଣ ଶରୀର ଧରିବା ମାନେ ଗୋଟେ ରିସ୍କି ଜବ୍, କାରଣ ଇନ୍ଦ୍ରିୟର ମନ ରହିଛି ନା, କେତେବେଳେ ରଜଗଣକୁ ଚାଲିଯିବ ତୁମେ ଭୁଲ କାମ କରିଦେବ ହିଁ କରିଦେବ। ଯେତେ କନସିୟସ ସେଥିପାଇଁ ଭଗବାନ କୃଷ୍ଣ ଯେଉଁ ଆଶୀର୍ବାଦ ଦେଇଦେଲେ କାହାକୁ, ବ୍ରହ୍ମଚାରୀ କି କ'ଣ କହିଲେ, ମା ଜୀବ ମୁନିପୁତ୍ର କା ବ୍ରହ୍ମଚାରୀ, ତୁ ଶୀଘ୍ର ମରିଯା। ଅର୍ଜୁନ ବିଚଳିତ ହେଲେ ନା, ବ୍ରହ୍ମଚାରୀ ମରିବା ପାଇଁ କାହିଁକି କହୁଛନ୍ତି, ସାଧୁ କହିଲେ ଜୀବ ବା ମୋର ସାଧୁ, ସାଧୁ ତୁମେ ବଞ୍ଚ କି ମର, କାରଣ ତାର ପତନ ହବନି, ସେ ପ୍ରେମଟା ପାଇଗଲାଣି ଆଉ ତା ପାଇଁ କିଛି ଅସୁବିଧା ନାହିଁ, ତାର ସ୍ୱର୍ଗ ମର ତ କି ଗୁରୁଦେବ, ବୋଧେ ଗୁରୁଦେବ ନା ପ୍ରଭୁପାଦଙ୍କ କୋଟ ମୁଁ ଦେଖୁଥିଲି କେବେ ଏଇ କେତେ ଦିନ ତଳେ, ହଁ ଗୁରୁଦେବ କହୁଥିଲେ, ସେ କଥା କାହା କଥା କହୁନଥିଲେ ପୂର୍ବରୁ, ସିଏ କେବଳ ଦେଖନ୍ତି ଭୌତିକ ଜଗତରେ କୃଷ୍ଣଙ୍କ ଲୀଳାଟାକୁ, ତାଙ୍କ ଭିଜନଟା ସେ ହେଇଗଲାଣି ନା, ସେ ସବୁଟା କୃଷ୍ଣଙ୍କର ଲୀଳା ବୋଲି ଦେଖିବେ। ଯେମିତି ଆମେ କହୁଛେ ନା ଅଧ୍ୟାପିକ ସେଇ ଲୀଳା କରେଇବ, ଏବେ ବି ମହାପ୍ରଭୁ ଲୀଳା କରୁଛନ୍ତି, ସେଟା ଆମେ ବୁଝିପାରୁଛେ, ସେ ଦେଖିପାରିବେ। ଏ ଭୌତିକ ଜଗତରେ କେବଳ ତାଙ୍କର, ସେ ସାଧୁ ସେ ବଞ୍ଚିଲେ ବି କିଛି କ୍ଷତି ନାହିଁ, ମଲେ ବି କିଛି କ୍ଷତି ନାହିଁ, ଭଗବାନ ତାଙ୍କୁ ସେ ବର ଦେଲେ। ଆଉ ବ୍ରହ୍ମଚାରୀ କ'ଣ କହିଲେ, ଶୀଘ୍ର ମରିଯା। ଆରେ ବ୍ରହ୍ମଚାରୀଟା କାହିଁ ଶୀଘ୍ର ମରିଯିବ ନା, ଏତେ ଦିନ ପର୍ଯ୍ୟନ୍ତ ସେ ଭୋଜନ କରିଛି, ଭୁଲ ବୋଧକୁ ଯାଇନି, ତା କ'ଣ ଚେତନା ଠିକ୍, ମରିଗଲେ କ'ଣ ହବ, ପାରା ହେଲା, ପୁଣି ବେଶୀ ଦିନ ବଞ୍ଚିକି ରହିଲା। ଆଉ ସାଧୁର ଡରଟା କ'ଣ କି, ଆଉ ସାଧୁ ଯେଉଁମାନେ ସେ ସବୁବେଳେ ଡାକନ୍ତି ଭଗବାନଙ୍କୁ, ପ୍ରଭୁ ଯେତେ ଶୀଘ୍ର ମୋ ଡ୍ୟୁଟି ଫିନିଶ କରି ଚାଲିଛି, କାରଣ କେତେବେଳେ କିଛି କହି ହବନି, ଏ ଭୌତିକ ଜଗତ ଏଭଳି ଅଛି, ପ୍ରତି ପଦକ୍ଷେପରେ କେତେବେଳେ କ'ଣ ତୁମ ମତେ ଗୋଟେ ବିଚଳିତ ହେଇଯିବ। ବିପରୀତ ଭାବନା ଆସିବା, ପ୍ରତିକୂଳ ତୁମ ଆଗରେ ଠିଆ ହେବା, ଏଇଟା ଏଇ ଜଗତ ପାଇଁ କିଛି ବିଚିତ୍ର ନୁହେଁ। କାଳେ ମିତ୍ର ଅକାଳେ ଅପର, ଭକ୍ତିନ ଠାକୁର ଲେଖିଲେ ଗୋଟେ, ସେ କାଲି ମିତ୍ର ଥିବେ ତୁମ ଆଗରେ ଠିଆ ହେଇଯିବ, ବର୍ତ୍ତମାନ ଦଣ୍ଡା ମାନେ ଯେ ଶତ୍ରୁ ହେଇକି କିଛି କହିପାରିବେ, ଶତ୍ରୁ ମିତ୍ରତା ରହିବ, ମନର ସ୍ୱଭାବ ବି ବଦଳିଯିବ, କିଛି ଏଇଟା ଏଇଟା ନୂଆ ଜିନିଷ ନୁହେଁ। ଜଗତରେ ଯଦି ତୁମେ ଏତେ ଚିନ୍ତା ଚିନ୍ତା କରିବ, ତୁମେ କେଉଁଠି ଭଜନ ବି କରିପାରିବନି, ମନେ ରଖ। ଜଗତରେ ଏମିତି କମ୍ପ୍ଲିକେସନ୍ ତିଆରି କରାଯିବ, ବ୍ରହ୍ମା ଏମିତି ତିଆରି କରିଛନ୍ତି, ତୁମେ ଯୁଆଡ଼େ ଯାଅ ସେଭଳିଆ ଟାଇପ୍ର ଲୋକ ମିଳିବେ, ସେଭଳିଆ ସ୍ୱଭାବର ଲୋକ ମିଳିବେ, ସବୁ ଜିନିଷ ରହିଛି ଜଗତରେ। ତୁଳସୀ କତିରୁ ବିଛୁଆ ଦିବାନ୍ତ ଅଛନ୍ତି ଗଛ, ଆଉ କ'ଣ କୁହନ୍ତୁନି, ତୁଳସୀ ବି ଅଛନ୍ତି, ଭଗବାନଙ୍କ ତ ଚଳନ ଲାଗୁଛନ୍ତି, ବିଛୁଆ ଦେଉଛନ୍ତି, ତାକୁ ଉପାଡ଼ିକି ଲୋକ ଫୋପାଡ଼ୁଛନ୍ତି, ଧରୁନାହାନ୍ତି ହାତରେ, ଦାର କାଟିକି ଫୋପାଡ଼ୁଛନ୍ତି, ଅଛନ୍ତି ନା ନାହାନ୍ତି, ମଳରୁ ବାହାରୁଛନ୍ତି, କ'ଣ କୀଟ ମଳରୁ ବାହାରୁ ନାହିଁ, ସେଠୁ ବିଷଧର ସର୍ପ ପଡ଼ୁଛନ୍ତି, ସବୁ ପ୍ରକାର ଜୀବକୁ ଭଗବାନ ସୃଷ୍ଟି କରି ଜଗତରେ ରଖିଛନ୍ତି। ଏ ଜଗତରେ ଆମ କ'ଣ ଛୁଟିଆ ଜିନିଷ ଅଛି, କେତେବେଳେ ତୁମେ ପରିବର୍ତ୍ତନ ହେଇଯିବ, କିଏ କ'ଣ ହବ, ଯେତେ ଶୀଘ୍ର ସେଦିନ ଭଗବାନ ଆଶୀର୍ବାଦ ଦେଲେ ରହୁଛ, ତୁ ଶୀଘ୍ର ମରିଯା, ଭୁଲଟା କେତେବେଳେ ଭୁଲ ହେଇଯିବ କିଛି କହିହବନି। ସାଧୁ ସବଦାନ ସବୁବେଳେ କୁହାଯିବ, ସାଧୁ ସବଦାନ, ସାଧୁ ସବଦାନ, ସାଧୁ ତୁମେ ହେଇଯିବ, ସାବଧାନ ଚଳିବ, କେୟାରଲେସ୍ କିଛି ହେଲେ ଚଳିବନି ବାବା, ତୁମେ କହିବ ଗୋଟେ ଦିନ ଆଜି କ'ଣ କରିଦେଲେ ଚଳିଯିବ, ଆଜି ଦିନ ଭୋଜନ ନକଲେ ହବ, ଏମିତି କର, ସେ ଗୋଟିଏ ଦିନରେ ତୁମେ ଖାଇଦେଲ, ତୁମେ ଗୋଟିଏ ଦିନ ତୁମକୁ ଟାଣି ନେଇଯିବ, ଜୀବନଟାକୁ ଟାଣି ନବ, ଅଜାମିଳରେ ଗୋଟିଏ ଦିନ ତାର ସବୁ ଟାଣି ନେଇଗଲେ ଜୀବନଟା, ଢିଲା ଏଥିରେ ଚଳିବନି, ଢିଲମ ଢିଲା କିଛି ଚଳିବନି, ବାବୁଲେ ଢିଲା ପ୍ୟାଣ୍ଟ ପିଞ୍ଚ ଛୁଆଟି ବେଳେ, ତୁମେ ତ ଗରିବ ପିଲାଙ୍କୁ ଦେଖିନା, ଆଉ ଗରିବ ପିଲାଙ୍କୁ ସବୁ ଆମେ ସବୁ ପୁରା ମନରେ ପଡ଼ୁଛି, ସବୁ ସୁତୁଲି ବାନ୍ଧିବେ, ସୁତୁଲି ତାଙ୍କ କମର ସବୁ, ଗରିବ ପିଲାଙ୍କର କମର ସବୁ ସରୁ ହେଇଯାଏ, ମୋର ଛୁଆଟି ବେଳେ ସବୁ ସବୁ ମୁଁ ଗରିବ ସାଙ୍ଗରେ ଲୋକ ସାଙ୍ଗ ହୁଏ, ସେ ଛୋଟ ପିଲା ତାଙ୍କ କମର ସବୁ ସରୁ, କାହିଁକି କମର ସରୁ କହିଲ, ଏ ବଟମ୍ ବା ଟେଲର କତିକି ନେଲେ ବଟମ୍ ପକ ଲଗେଇବା ନାଇଁ କି କ'ଣ ହବ, ପଇସା ମାଗିବ ନା, ତ ମା ତାର କଣ କରିବ, ତା କମରରେ ଗୋଟେ ବାଣୀ ବାନ୍ଧିଦେବ, ରୋଷେଇ ବାନ୍ଧିଦେବ, ତା ଛୋଟ ଛୁଆଟା ଥାଏ ସେତେବେଳେ କମରଟା ଯେମିତି ଗଛରେ ଯେମିତି ଖଣ୍ଡ ବାନ୍ଧିଦେଉଛ, ସେ ଦୁଡ଼ଟା ବାନ୍ଧିଲେ ସେ କଣ ହବ, ସେଟା ସରୁ ହେଇଯିବ, ଛୁଆଗୁଡ଼ାଙ୍କ ଗରିବ ଛୁଆଗୁଡ଼ାକ ଆଗରୁ ତାଙ୍କ କମର ସବୁ ଦେଖିବ ସରୁ ହେଇଥିବ ସବୁବେଳେ, କାହିଁକି ମା ତାର ଢିଲା ପେଣ୍ଡ ଗଳି ପଡ଼ୁଥିବ, ସବୁବେଳେ ଗଳି ପଡ଼ିବ, ଦଶ ବାର ଗଳି ପଡ଼ିଲେ ଅସୁବିଧା କ'ଣ, ଫଟେଇଦେବ ପେଣ୍ଡକୁ, ଖେଳା ଖେଳି କରି ଫଟେଇଦେବ, କିନ୍ତୁ ମା ତାର ବିଡ଼ି ବାନ୍ଧିଦେଇଥିବ। ସାଧୁମାନେ ତୁମର ସବୁବେଳେ ଟାଇଟ୍ ବାପା, ଢିଲା ଚଳିବନି, ଢିଲା ଯେତେବେଳେ ତୁମେ ଢିଲା କଲ ହେଲା, ଢିଲା ପେଣ୍ଡ ଗଳି ପଡ଼ୁଛି ଗଲା, ତୁମେ ଯେତେ ସାଧନ କରୁଥିବ ସେ ଗୋଟିଏ ଦିନ ତୁମେ ଖାଇଦେବ, ଗୋଟିଏ ଦିନ ଟାଣି ନବ ଗଲା, ତୁମେ ଯେତେ ନ ଟାଣି ନେଇକି ପକେଇଦେବ, ପୁଣି 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 ଉଠିବ। ସବୁ ପ୍ରତିଦିନଟା ସାଧୁ ପାଇଁ ଗୁରୁତ୍ୱ, ପ୍ରତି ମୁହୂର୍ତ୍ତଟା ଗୁରୁତ୍ୱ ସାଧୁ ଜୀବନ, କାହିଁକି ବଡ ମାନେ ଗୋଟେ ଚ୍ୟାଲେଞ୍ଜିଂ ଲାଇଫ ନା ଏଟା, କାରଣ ଗୋଟେ ଜନ୍ମରେ ଆମେ ଚାହୁଁଛେ ଅନାନ୍ତି ଜନ୍ମ ଅନାନ୍ତି କାଳରୁ ଯୋଉ ଜିନିଷଟା କରିକି ଆସିଛେ ସବୁ ଆହାର ନିଦ୍ରା ଭୟ ଭୟ ଥିନଙ୍କୁ ଏଇ ଜନ୍ମରେ ସବୁ ପଟାକିଣି ବନ୍ଦ କରିବା। ପ୍ରଭୁବାଜୀ ମହାରାଜଙ୍କର ସେ ପ୍ରେମାନନ୍ଦ ପ୍ରଭୁ ଆମେ ବସିଥିଲୁ, ସେ ପ୍ରସାଦ ପାଉଥିଲେ, ତାଙ୍କ ପାଖରେ ବସିଥିଲି ପ୍ରସାଦ ପାଉଥିଲୁ, ସେ ସେ କଥା କହୁଥିଲେ ନା ଅଫିସରେ କେଉଁଠି ବସିଥିଲୁ, ସେ କଥା ଏବେ କଥା ଆସ, ସେ ପ୍ରଭୁବାଦ ଜଣେ ଶିଷ୍ୟ ବିଦେଶ ଶିଷ୍ୟ, ସେ ସାଧୁମାନେ କେମିତିକା, ପ୍ରଭୁପଦ ଶିକ୍ଷାଟା କେମିତିକା, ସେ ନୂଆ ଯାଇଛନ୍ତି ସେକ୍ରେଟେରୀ ହେଇକି, ପ୍ରଭୁପଦଙ୍କ ସେକ୍ରେଟେରୀ ହେବା ମାନେ ଭାରି କଷ୍ଟ, ଇଣ୍ଟରନ୍ୟାସନାଲ ଆଚାର୍ଯ୍ୟ ସିଏ, ଆଉ ସିଏ ଭାରି ଷ୍ଟ୍ରିକ୍ଟ। ସାଧୁମାନଙ୍କର ସମୟଟା ମୂଲ୍ୟବାନ, ଆଉ ତୁମକୁ ସବୁ ଢିଲା ଲାଗୁଛି ନା, ଆଉ କରିବା ତ ହବ ତ, ଆଉ ହମ ଦେଖ କଥା କହିଦେବ, କଥା କହିଦେବ ଘଣ୍ଟା ସମୟ କିନ୍ତୁ ସେବାଟା ଜୀବନଟା ଆମର ହିସାବ ନାହିଁ, ସମୟଟା ସମୟ ହେଇଯାଉଛି ଭୋଜନ କରିବା ନା ନାହିଁ, ପ୍ରତିଦିନ ଯେତେ ଶୀଘ୍ର ଆମର ଯାହା ସବୁ ଡ୍ୟୁଟି ରହିଛି ସବୁ ଫିନିଶ କରିକି ସାଙ୍ଗେ ସାଙ୍ଗେ ପୁଣି ଆମର ପ୍ରିପାରେସନ, ଜୀବନଟାକୁ ହିସାବ ନାହିଁ କେତେବେଳେ କ'ଣ ହେଇଯିବ, ଆଉ କରିବା ଗୋଟେ କ'ଣ, ଆଜି କରିବା କାଲି ଯାହା ରହିଛି ସେବା ସାଙ୍ଗେ ସାଙ୍ଗେ ସାର। ସାଧୁମାନେ ସେମାନେ ବିରକ୍ତ ହୁଅନ୍ତି, ସମୟକୁ ଯେଉଁମାନେ ଅବହେଳା କରନ୍ତି ସେମାନେ କେବେ ସାଧୁ ହେଇପାରନ୍ତି, ଏତିକି ମନେ ରଖିବ। ଯେଉଁମାନଙ୍କର ଯେଉଁମାନେ ଆଜି ବଡ଼ ଅଫିସର, ଯେଉଁମାନେ ବଡ଼ ଅଫିସର ମାନେ ଯେଉଁମାନେ ଅତି ହାଏଷ୍ଟ ପୋଜିସନକୁ ଯାଇଛନ୍ତି ମେଟେରିଆଲରେ, ଆଉ ଯେଉଁମାନେ ସ୍ପିରିଚୁଆଲ, ସେମାନଙ୍କର ଜୀବନର ସବୁଠୁ ବଡ଼ କାମ ହେଲା ସମୟାନୁବର୍ତ୍ତିତା, କୌଣସି କାମ ଲେଟ୍ ହେଇପାରିବନି, ଗୋଟିଏ ସେକେଣ୍ଡ ବି ଲେଟ୍ ହେବନି, ସେଇଟା ସେଇ ସମୟରେ ସେଇ ଜିନିଷ ସରିବ, ତାହେଲେ ତାଙ୍କୁ ଜାଣିବ କେତେ ବି ରିସ୍କି ହଉ ତାକୁ ସେଟା କରିବାକୁ ପଡ଼ିବ, ସେଟା ଆସିବ ତାର ସ୍ୱାଭାବିକ କର୍ତ୍ତବ୍ୟ ନିଶ୍ଚିତ ସିଏ, ଆଉ ସମୟାନୁବର୍ତ୍ତିତାଟା ବହୁତ ବଡ଼ ଜିନିଷ, କେବେ ହବ କେବେ ଚେଞ୍ଜ ହବନି ସେ ଜିନିଷଟା। ପ୍ରଭୁପଦ ମାନେ ସାଙ୍ଗେ ସାଙ୍ଗେ ତାଙ୍କର ଲେଟର ଲେଟର ଟାଇମ୍, ଯେଉଁ ଟାଇମ୍ରେ କନ୍ଭରସେସନ କନ୍ଭରସେସନ, ଯେଉଁ ଟାଇମ୍ରେ ଲେଟର ଗୁଡ଼ାକ ଆନ୍ସର ଦେବେ ଆନ୍ସର ଦେବେ, ଯେଉଁ ଟାଇମ୍ରେ ଜୁସ୍ ଖାଇବେ ପ୍ରସାଦ ପ୍ରସାଦ ଟିକେ ନେବେ, ଯେଉଁ ସେମାନେ ଯେଉଁ ଟାଇମ୍ରେ ଜୁସ୍ ନେବେ, ଯେଉଁ ସେମାନେ କେତେବେଳେ ଲିମନ ଜୁସ୍, କେତେବେଳେ କ'ଣ, ତାଙ୍କ ସର 70 ବର୍ଷର ବୟସ, ଏତେବେଳେ ରିସ୍କ ନେଇକି ଗୋଟେ ବିଶ୍ୱର ଅନ୍ତରାଷ୍ଟ୍ରୀୟ ସଂସ୍ଥା ତିଆରି କରୁଛନ୍ତି, ବାପା ମଠ ମନ୍ଦିର ତୁମେ ତିଆରି ହେଇଛ, ତୁମେ ସେବା କରୁ କରୁ ତୁମେ ମଠ ମନ୍ଦିର ଗୋଲ୍ କରିଦେଉଛ, ଏମିତି ହେଲା ସେମିତି ହେଲା ପା ହେଲା କରିଦେଉଛ, ତୁମର କିଛି ରେସ୍ପନ୍ସିବଲ୍ ନାହିଁ, ସେ ଗୋଟେ ବିଶ୍ୱକୁ ଚଳାଉଛନ୍ତି 70 ବର୍ଷ ବୟସରେ, ବିଶ୍ୱର ଗୋଟେ ସଂସ୍ଥା ସ୍ପିରିଚୁଆଲ ଅର୍ଗାନାଇଜେସନ ଫାଉଣ୍ଡେସନ ଫାଉଣ୍ଡର ସିଏ, ତାଙ୍କର ପୁରା ପର୍ଟିକୁଲାର ସବୁ ଜିନିଷ, ଇଏ ନୂଆ ସର୍ଭାଣ୍ଟ ହେଇଛନ୍ତି ସେ ବିଦେଶ ପ୍ରଭୁ, ନୂଆ ପଠାଇଛନ୍ତି ସେକ୍ରେଟେରୀ କରି, ସେ ପ୍ରଭୁପଦ ଆଫ୍ରିକା ନା କେଉଁଠି କେଉଁଠି ଯାଇଛନ୍ତି ଗୋଟେ ଟୁର୍ରେ, ସେ କେଉଁଥିରେ ବୁଲିଗଲି, 3 ଦିନ ସେ ଶୋଇନାହାନ୍ତି ସାଣ୍ଡିଆରେ ଖାଲି, ନା ପ୍ରଭୁପଦ ଟ୍ରାନ୍ସଲେସନ କରିବ ମାନେ ରାତି 12ଟାରୁ ଉଠି ପଡ଼ିବେ, ଛାନିଆ ତୁମେ ତ ଗୁରୁଙ୍କ ପାଖରେ ରହିନ, ତୁମେ କ'ଣ ଛାଟକୁ ଖାଇଛ ଜାଣିଛ, ଆଜିକାଲି କି ଛାନିଆ ଇଏ ଗୁରୁଙ୍କ ସାଙ୍ଗରେ ସେଲ୍ଫି ଉଠେଇ ଦେଉଛନ୍ତି, ଛାନିଆ ତୁ ଦେଖିନ ଗୁରୁଦେବ ଦେଖିନ ଦେଖିଛୁ ଛାନିଆ ହେଇଯିବ, ଛୋଟ ପିଲା ଯେମିତି ପ୍ୟାଣ୍ଟକୁ ଧରିକି ପରିସ୍ରା କରିବ ଗାନ୍ଧି, ସେଭଳି ପରିସ୍ରା ହେଇଯିବ ରେ ବାପା, ସେସବୁ ବହୁତ ଷ୍ଟ୍ରିକ୍ଟ, ନିଦ ହେଇଯିବ ପ୍ରଭୁପଦ ମଧ୍ୟ ନିଦ ହଉନି, ପ୍ରଥମ ଦିନ ଗଲା ପ୍ରଭୁପଦ ଆସିଲେ ପ୍ରଣାମ, ସକାଳୁ ସବୁ ସେବା କରିକି ପ୍ରଣାମ କଲା, ପ୍ରଭୁପଦ ଲାଷ୍ଟ ନାଇଟ୍ରେ ମୁଁ ରେଷ୍ଟ ନେଇନି, ପ୍ରଭୁପଦ କିଛି ଶୁଣିଲେନି, ଓକେ ଦ୍ୱିତୀୟ ଦିନ ଶୋଇପାରୁନି, ପ୍ରଭୁପଦ ଟିକେ ଟିକେ ପାର୍ଟିକୁଲାର ପେନ୍ ଏଇଠି ରହିବ, ମୁଁ ତ ନିଜେ ଗୁରୁଦେବ ମୁଁ ତାକୁ ସେବା କରିନି, ସେ ସେବକ ଯେଉଁମାନେ ଥାନ୍ତି ସେମାନେ ତାହେଲେ ବେକାର ବାଥରୁମ୍ ଯେ ମୋତେ ବସେଇ ଦେଇକି, ହେଦିନ କୃଷ୍ଣ ପ୍ରଭୁ ଥାଏ ବୀରଭଦ୍ର ପ୍ରଭୁ, ସେ ମୋତେ କହିଲେ ଯୋଗ୍ୟତା ଟିକେ ଆମେ ଯାଉଛୁ ଟିକେ ବାଥରୁମ୍ ଗୁରୁଦେବ ବେଲ୍ ମାରିବେ, କାରଣ ଟ୍ରାନ୍ସଲେସନ କରୁଛନ୍ତି, କେଉଁ ବହି ଦରକାର ପଡ଼ିବ, ଥରେ ଗୁରୁଦେବ ଟ୍ରାନ୍ସଲେସନ କରୁଛନ୍ତି, ମୋର ମନେ ଅଛି ସେ ସେଲ୍ଫ ଥାଏ ଗୁରୁଦେବ ଏଇଭଳିଆ ସେଲ୍ଫ, ତା ଲୋକ ମୁଁ କେଉଁଠି କ'ଣ ଜାଣି, ଆମେ ତ ଗଲାବେଳ ଭିତରୁ ଥର ଲାଗିବ ଏମିତି ଦେହ ହାତ ଗୋଡ଼ ହାତ ଥରିବ, ଆଗ ପଛକ ହାତ ପଡ଼ିବ, ମୁଁ ସେ ଚାବି ମୁଁ କେଉଁଠି ଜାଣିବି, ସେ ବେଲ୍ ମାରିଦେଲା ଇଏ ତା ଯାଇଛି ବୀରକୃଷ୍ଣପୁର ପଳେଇଛି କେଉଁଠି ବାଥରୁମ୍କୁ, ସେ ପଛ କଡ଼କୁ ସାଧୁପୁର ବାଥରୁମ୍ ଥାଏ ସେ ଯାଇଛି ବେଲ୍ ମରା ହେଇଗଲା ମୋତେ ଯୋଗେଇ ଦେଇଯାଇଛି,
କୁଆଡ଼େ ଗଲା ସେ ପିଲା? ସେ ପିଲା କୁଆଡ଼େ ଗଲା? ଆଜ୍ଞା ଯାଇଛନ୍ତି, ସେ ବାଥରୁମ୍ ଯାଇଛନ୍ତି, ଚାବିଟା ନିଅ ସେଇଟା ଖୋଲ। ଆଉ ମୁଁ କେଉଁ ଖୋଲିପାରୁଛି ତାକୁ? ସେ ସିଏ ଯେଉଁ ଏଇଭଳିଆ ଲକ୍ ମୁଁ କେଉଁ ମୋ ଦେହ ହାତ ଥରୁଛି ନା ଭୟରେ ମୋର, ସେ ଯାହା ଭଗବାନ ଦ୍ୱାରା ତୁମେ ମୋତେ କହିଲେ ମୋ ମୁଡ଼ି ଦିଅ, ମୁଡ଼ି ଦେଲେ ଖୋଲିଲା ସେ ସେ ଡିକ୍ସନାରୀଟା। ଓଡ଼ିଆ ନା ବୈଷ୍ଣବ ଅଭିଧାନଟା ମୋତେ ଦିଅ। ବୈଷ୍ଣବ ଅଭିଧାନ କେଉଁଠି କ'ଣ? ତାକୁ ସେତେ ତ କେତେ ବହି ସବୁ ଅଛି, ତାକୁ ଧୀରେ ଥୁଆ। ସେଠି ମୁଁ ଯାଉଛି ଖସିକି ପଳେଇବାର ଅଛି, ଗ୍ଲାସ୍ ବନ୍ଦ କର। ଯେଉଁଟା ଯେତେବେଳେ ଗୋଟିଏ ଜିନିଷ ଏପଟ ସେପଟ ହବନି, ଯେ ଯେଉଁଠି ତିଳକ ଯେଉଁଠି ତୁମର ତୁମ ଲୁଗାପଟା କୁଆଡ଼େ ପଡ଼ୁଛି ଠିକ ନା, କେଉଁଠି ଗାମିଛା ପଡ଼ିଲାନି, ଉଡ଼ିକି ଯାଇକି ରାସ୍ତାରେ ପଡ଼ିଲାନି, ତ କୁଆଡ଼େ ତୁମେ କି ବାବା ଦିଅ? ଆମର କୌଣସି ଜିନିଷ ଆମେ ଆମେ ଗୁରୁଙ୍କ କତିରୁ ଶିଖୁଛୁ ସେଗୁଡ଼ାକ, ଯେଉଁଟା ଯେତେବେଳେ ଯେଉଁଠି ଯାହା ରହିବା କଥା ସେଇଠି ରହିଥିବ। ଚାବି ପଡ଼ିବ ମାନେ ପଡ଼ିବ, କେନ ଥାନ୍ ତୁମର ଅସୁବିଧା କ'ଣଟା ହେଇଗଲା? ସେଇଟା ସେୟା ହବ, ଆମେ ଜୀବନ ଆମ ଗୁରୁଙ୍କ କତିରୁ ଶିଖିଛୁ ଏଇଟା। ଆଉ ତୁମକୁ ବକି ବକି ଆମ ମୁଣ୍ଡ ପାଗଳ ହେଇଯିବ, ଏଇଟା କରରେ କରରେ ଆମର ସେମିତି ନାହିଁ। ସେତିକି ସମୟରେ ସୁଇଚ୍ ବନ୍ଦ ହବ ମାନେ ବନ୍ଦ ହବ, ଲାଇଟ୍ ଲାଇଟ୍ଟା ଜଳୁଛି, ମୁଣ୍ଡ ମୁଣ୍ଡ ବିନ୍ଧିବ, ଲାଇଟ୍ଟା ଜଳିଲାଣି, ଗୁରୁଦେବ ହାଲ୍ଲା କରିଦେବେ, କିରେ କ'ଣ ଲାଇଟ୍ଟା ହେଠି ଜଳୁଛି, କ'ଣ ଟିଓଲ ଗୋଟେ ମଟନ ଚାଲିଲାଣି, ଜ୍ୱର ପାଣି ପଡ଼ିଲାନି, ଗୁରୁଦେବ କହି କ'ଣ ଗୋଟେ ପାଣି ଗୁଡ଼ା ପଡ଼ିଲାନି ଦଶ ଦଶ ହେଇକି, ଗୋଟେ କ'ଣ ଏମିତି କରୁଛ? ସେସବୁ ଆଉ ସେ ଦିନ ନାହିଁ, କହିଲେ ବି ତୁମେ ଛିଡ଼ା ହେଇକି ବିରକ୍ତି ହେଇଯିବ ବରଂ ହବନି। ଏଇଟା ତ ଭାରି ପଟ୍ଟି ଗୁରୁଦେବ, ସେଠୁ ସରିଲା ବୈଷ୍ଣବ ଦେହ ସରିଲା। ତାପରେ ମୁଁ ସେଠି ଜାଣିଛି ଗୁରୁଦେବ ଡାକିବ ପୁଣି ବଢ଼ିଆ ଗ୍ରନ୍ଥାଳୟ ରଖିବା ପାଇଁ, ସେ ଟେବୁଲ ଉପରେ ରଖା ହବନି, ସାଙ୍ଗେ ସାଙ୍ଗେ ସେଇଠି ପୁଣି ରଖିବ, ରଖିଦେଲ ଆଉ ଚାବି ମୁଁ ପକେଇ ପାରିଲିନି, ଯେତେ ଚେଷ୍ଟା କଲି ତାର ତ ଏଇ ମୁଡ଼ା ଲୋକ, ମୁଁ ତାକୁ ଆଉ କ'ଣ ତାକୁ କିନ୍ତୁ ମୁଁ ପାରିଲିନି, ମୋ ଦେହ ହାତ ଥରଲା। ଗୁରୁଦେବ କହୁନାହାନ୍ତି ଛାଡ଼ିକି ଯାଉ ବୋଲି, କିଛି କରୁନାହାନ୍ତି, ମୁଁ ମୋର ଚେଷ୍ଟା କରିକି ମୋର ଝାଳ ମୁଣ୍ଡରୁ ବୋହିଗଲ, ତୁ ପୁଣି ପଛୁଆଡ଼େ ଖସିକି ପଳେଇଲି। ନାଇଁ ଦିନକୃଷ୍ଣ ଗୁରୁ ସେ ଚାବି ପକେଇବନି ଗୁରୁଦେବ, ସେ କିନ୍ତୁ ଗୁରୁଦେବ କିଛି କହୁନାହାନ୍ତି, କିଛି ସେ କଥା ସେ କରିବେନି। ସମୟ କାହିଁ ଜଗତର ଆମକୁ ଯିବାର ଅଛି ନା, ପ୍ରଥମ ଦିନ ସେ ଶୋଇନାହାନ୍ତି, ଦ୍ୱିତୀୟ ଦିନ ଶୋଇନାହାନ୍ତି, ପାର୍ଟିକୁଲାର ପ୍ରଭୁପାଦ ତାଙ୍କ ଟ୍ରାନ୍ସଲେସନ ବେଳକୁ ତାଙ୍କ ବହିପତ୍ର ଥୋଇ ଦେଇକି ତୁମେ ଶୋଇଥିବ, ତାଙ୍କ ପ୍ୟାନ୍ ସେଠି ଠିଆ ହେଇଥିବ, ଜଳ ଗ୍ଲାସ୍ ସେଠି ଥିବ, ସବୁ ଜପମାଳା ସେଠି ଥିବ, ଛାନିଆ ହେଇଯିବ ତୁମେ ଆଗ ପଛ ଗୋଡ଼ ପଡ଼ିବ। ଆଉ ଦ୍ୱିତୀୟ ଦିନ ଶୋଇନାହାନ୍ତି, ଆସିକି କହିଲେ ପ୍ରଭୁପାଦ ନେକ୍ସଟ ନାଇଟ୍ ଲାଷ୍ଟ ନାଇଟ୍ ଆଇ କ୍ୟାନ୍ ନଟ୍ ସ୍ଲିପ୍ ନାଇସ୍ ଆଇ କ୍ୟାନ୍ ନଟ୍ ସ୍ଲିପ୍ ଆଟ୍ ଅଲ୍। ପ୍ରଭୁ ଓକେ, ପ୍ରଭୁ କିଛି କହୁନାହାନ୍ତି, ଆମେ କ'ଣ କହିବା, ଯାହା ଶୋଇଯା ଶୋଇଯା ଘଣ୍ଟା ରେଷ୍ଟ ନେଇଯା। ପ୍ରଭୁ ଓକେ, ତୃତୀୟ ଦିନ ବି ରେଷ୍ଟ ନେଇନାହାନ୍ତି, ସେ କହିଲେ ତୃତୀୟ ଦିନ ରାତି ମାନ ନିଦ ନାହିଁ, ଦିନ ମାନ ତ ଯାହା ରହିବ ରହିବ ପ୍ରଭୁ, ରାତିରେ ଶୋଇନାହାନ୍ତି। ଚତୁର୍ଥ ଦିନ ଆସିକି କହୁଛନ୍ତି, ଚତୁର୍ଥ ତିନିଟା ରାତିରେ ଶୋଇନା, ଚତୁର୍ଥ ଦିନ ସକାଳେ କହୁଛନ୍ତି ଲାଷ୍ଟ ନାଇଟ୍ ଆଇ କ୍ୟାନ୍ ନଟ୍ ଅଲ୍ସୋ ଟେକ୍ ରେଷ୍ଟ। ପ୍ରଭୁ ଓକେ, ନୋ ପ୍ରୋବ୍ଲେମ୍। ସେ କହିଲେ ପ୍ରଭୁ ତିନି ଦିନ ମୁଁ ଶୋଇନା, ଆପଣ କହୁଛନ୍ତି ନୋ ପ୍ରୋବ୍ଲେମ୍। ପ୍ରଭୁ କହିଲେ ଇଟିଂ ସ୍ଲିପିଂ ଡିପେଣ୍ଡିଂ ମାଟିଂ ଇଟ୍ ଇଜ୍ ନଟ୍ ସୋ ଇମ୍ପୋର୍ଟାଣ୍ଟ ଫର୍ ଅସ୍, ଆହାର ନିଦ୍ରା ବହିମୂତ୍ର ଆମ ପାଇଁ ଇମ୍ପୋର୍ଟାଣ୍ଟ ନୁହେଁ। ଆମେ ଏଇଟା ପ୍ରଭୁପତ କହିଦେଲେ, ଆମେ ଏଇଟା ପ୍ରିଚିଂ କରୁନୁ, ୱି ଆର୍ ନଟ୍ ପ୍ରିଚିଂ, ୱି ଆର୍ ନଟ୍ ପ୍ରିଚିଂ ଇନ୍ ସୋସାଇଟି, ବଟ୍ ଦିସ୍ ଇଜ୍ ଆୱାର ଫିଲୋସଫି। ଆମେ ପୁରା ପ୍ରଚାର କରୁନେ, ଏଇଟା ଆମର ଆବଶ୍ୟକ ନାହିଁ ବୋଲି, ଲୋକ ଡିଷ୍ଟର୍ବ ହେଇଯିବ ବୋଲି। କିନ୍ତୁ ମନେ ରଖ, ଆହାର ନିଦ୍ରା ଭୟ ମୈଥୁନ, ଆମର ଏଟାକୁ ଜିରୋ କରିବାକୁ ପଡ଼ିବ ଆମକୁ, ନହେଲେ ଆମେ ଭଗବାନ ପାଖକୁ ଯାଇପାରିବେ। ସେ ସେଇ ଆଚାର୍ଯ୍ୟ ଆହି ବାପା, ତାଙ୍କ ବାଣୀ ଜଗତକୁ ପରିବର୍ତ୍ତନ କରୁଛି, ସବୁ କଥା କ'ଣ ଆଚାର୍ଯ୍ୟ କହିଦେବେ? ଆଉ ତୁମେ କ'ଣ ତିନି ରାତି ଶୋଇନ, ତୁମେ ମୁଣ୍ଡ ଖରାପ ହେଇଯାଉଛି କ'ଣ? ସ୍ଲିପିଂ ଆମର ତ ଇମ୍ପୋର୍ଟାଣ୍ଟ, କିନ୍ତୁ ତଥାପି ପୂର୍ବ ଦିନ ତୁମେ ଛଅ ଘଣ୍ଟା ରେଷ୍ଟ ନିଅ, ଆମର ତା ମଧ୍ୟ ମଙ୍ଗଳବାର ଉଠିଲେ ଆହୁରି ଦୁଇ ଘଣ୍ଟା ଶୁଆ ହବ। ତୁମେ କି ବାବା ଯିବ ବୋହୁ, ତୁମେ କି ଭକ୍ତ ହବ? କିଛି ନାହିଁ, ଦେଖ ଆଚାର୍ଯ୍ୟ ମାନଙ୍କ ଭିତର କଥା ଗୁଡ଼ାକ ତୁମେ ଦେଖ, କ'ଣ ସିଏ ମୁଣ୍ଡ ପାଗଳ ହେଇଗଲାଣି କିଛି କିଛିଟା ଇମ୍ପୋର୍ଟାଣ୍ଟ ଜିନିଷ ନୁହେଁ, ଶୋଇବା ଖାଇବା ପ୍ରସାଦ ହେଲାନି, ଏଇଟା ଖରାପ ହେଇଗଲା, ମେନୁ ହେଇଗଲା, ହୋ ହେଲା ପ୍ରସାଦ, କ'ଣ ଏମିତି ଗୋଟେ ହେଉଛି? ଏତେ ଇମ୍ପୋର୍ଟାଣ୍ଟ ଆମ ପାଇଁ ପୂର୍ବତ କିଛି ଇମ୍ପୋର୍ଟାଣ୍ଟ ନୁହେଁ, କାମକୁ ଜିରୋ କରିବାକୁ ପଡ଼ିବ। ଜିରୋ ମାନେ ବଡି ଡିମାଣ୍ଡ କିଛି ନଥିବ, ଖାଲି ଶରୀରଟା ରହିବା ପାଇଁ, ଶୋଇବା କେତିକି ଯେତିକି ବଡି ପରମିଟ୍ କରୁଛି, ଦୁଇ ଘଣ୍ଟାରେ ଯଦି ଦେହଟା ଚାଲିଗଲା ଭଲ ରହୁଛି କିଛି ଅସୁବିଧା ନାହିଁ, କମିବା ଖାଇବାଟା ସେଇବେଳେ। ପୂର୍ବତ ଶିଷ୍ୟମାନେ ବହୁତ ବହୁତ ଭାଗ୍ୟବାନ, ଭଗବାନଙ୍କର ଗୋଟେ ଜଣେ ଦୂତଙ୍କୁ ଦେଖିଛନ୍ତି, ବୈକୁଣ୍ଠର ଦୂତଙ୍କୁ ସେ ଦେଖିଛନ୍ତି, ସେଥିପାଇଁ ସେମାନେ ଆଜି ସମ୍ପୂର୍ଣ୍ଣ ଜୀବନଟାକୁ ଦେଇଛନ୍ତି ଇସ୍କନ ପାଇଁ। କେବଳ ସଂସ୍ଥାରେ କେମିତି ରହୁ, ଆମ ଗୁରୁଙ୍କର ସଂସ୍ଥା, ଆଉ ଆମେ ନିଜେ ବଞ୍ଚିବା ପାଇଁ ବର୍ତ୍ତମାନ ବି ଆମର ଅସମ୍ଭବ ହେଇଗଲାଣି, ସଂସ୍ଥାକୁ କ'ଣ ତୁମେ ଦେବ?
ନିଜେ ବଞ୍ଚେଇବି ଅସମ୍ଭବ ହେଇଯାଉଛି। ଏଇ ବସ୍ତ୍ର କଥା କହୁଥିଲେ ନା, ସ୍ୱର ଏତେ କ'ଣ ଚେଞ୍ଜ କରିବା ହବ ନା, ସ୍ୱର କଥା ପଢ଼ିଥିଲେ ନା, ସ୍ଥୁଲ ଜୀର୍ଣ୍ଣ ବ୍ୟାସ ତ୍ୟାଗେନ ନବୀନ ବାସ ଧାରଣମ ଇବ ବୃଦ୍ଧ ନୃଦେହ ତ୍ୟାଗେନ ଯୁଗଦେହ ଧାରଣମ ତେ ଆତ୍ମାନମ ଅତି ସୁଖକରମ ଏବ। ଆରେ ଅର୍ଜୁନ କହିଲେ ବୋକା, ପୁରୁଣା ବସ୍ତ୍ର ଛାଡ଼ିକି ନୂଆ ବସ୍ତ୍ରଟା ପିନ୍ଧିଲେ, ପୁରୁଣା ଶାଢ଼ୀଟା ଛିଡ଼ିଗଲା, ନୂଆ ନୂଆ ଶାଢ଼ୀ ପିନ୍ଧିଲା, କ'ଣ ହବ ବୋଲିବ? ନୂଆ ଶାଢ଼ୀ ଯଦି ପିନ୍ଧିଛ କେବେ ନୂଆ ଶାଢ଼ୀ କାଟିବ? ନାଇଁ ଅର୍ଡର ତୁମର, ଯଦି ନୂଆ ଶାଢ଼ୀ କାଟିବ ତାପରେ କ'ଣ ହବ? ପିନ୍ଧିଲା ପରେ ଖାଲି ଦିନମାନେ ଅନାଅନି ଚାଲିବ। ଦେଖ ଦେଖ ଯିଏ ପିନ୍ଧୁ ହଁ ନିଅ ଶାଢ଼ୀଟା, ଭଲ ଶାଢ଼ୀଟା, ମନଟା ଭଲ ଲାଗିବ ନା, ପୁରୁଣା ଜିନିଷଟା ପଳେଇଗଲା ଗଲା ଆଉ, ସେଟା ସ୍ୱରଟା ପୁରୁଣା ହେଇଗଲାଣି ଚାଲିଗଲେ ଭଲ, ନୂତନ ବସ୍ତ୍ର ଧାରଣ କରିବା ଆତ୍ମାଟା ସୁଖ ହବ। ଭଗବାନ ଯୁକ୍ତି କରୁଛନ୍ତି, ମାଂସାଶି ଜୀର୍ଣ୍ଣାନି ଯଥା ବିହା ନବାନି କୃଣ୍ଣାତି ନର ଉପରାଣ। ପୁରୁଣା ଶାର୍ଟଟା ପଳେଇଗଲା, ନୂଆ ଶାର୍ଟଟା ପିନ୍ଧିଦେଲ, ତୁମକୁ ଭଲ ଲାଗିବ ନା ନୂଆ? ସେଭଳିଆ ଏଇ ଭୀଷ୍ମ ସଂଜ୍ଞକ ଭୀଷ୍ମ ନାମକ ଯୋଉ ଜୀବାତ୍ମା ବର୍ତ୍ତମାନ ପୁରୁଣା ଶରୀରକୁ ଜୀର୍ଣ୍ଣ ବୃଦ୍ଧ ଜୀର୍ଣ୍ଣ ବସ୍ତ୍ରକୁ ଛାଡ଼ିକି ନୂଆ ଶରୀର ଗୋଟେ ଧରିବେ, ସେ ଜୀବାତ୍ମା ଧରିବ କେତେ କ'ଣ ହେଲା? ସେଇଥିପାଇଁ ଏ ଶ୍ଳୋକଟି କହୁଛନ୍ତି। ଆଉ ପ୍ରାଶ୍ଚିତ କରିବାକୁ ପଡ଼ିବ ଏଠି କହୁଛନ୍ତି। ତତ୍ ଉଭୟଂଚ ଯୁଦ୍ଧନ ଏବଂ ପିତମ୍ ଭାବେତ୍ ଉପକାରିତ୍ୱମ୍ ତସ୍ମାତ୍ ମାଂ ବିରଂସତି ଇତି ଭାବ। ତୁମର ଏତେ ଦୁଃଖ କରିବାର ନାହିଁ, ଶରୀର ତ୍ୟାଗ ଆଉ ଶରୀର ଧାରଣ ଦୁଇଟାର ଲାଭ କାହିଁକି? ଏଠି ସେ କହିହବ ଦି ଏଠି, ହଁ ଏଠି କହିଲେ ସଂୟାତି, ଦେଖ ଶ୍ଳୋକରେ ଅଛି ଅନ୍ୟାନି ସଂୟାତି ନବାନି, ସଂୟାତି କ'ଣ ଗ୍ରହଣ କରେ, ସଂୟାତି ପ୍ରବାଦ ଓଡ଼ିଆ କହିଲେ ନା ସଂୟାତି ଅଛି ନା ସଂଜାତି, ଯୋଉଟା ସଂଜାତି ସଂଜାତି ଇତି ହି ବଳଦେବୀ ଦେବଭୂଷଣ କ'ଣ ଅର୍ଥ କଲେ? ସଂଜାତି ଅର୍ଥ କ'ଣ ଧାରଣ କରେ କରେ ସମ୍ୟକ ଗର୍ଭବାସାଦି ଜାତନାମ ବିନେଇବ ଶୀଘ୍ରମ ଏବଂ ପ୍ରାକୃତି ଇତିହାସ। ସଂୟାତି ସମ୍ୟକ ଜାତି ସମ୍ୟକ ଧାରଣ କରନ୍ତି ଗର୍ଭବାସ ବିନା, ଆଉ ଗର୍ଭକୁ ଯିବେନି ସିଧା, ଆଉ ଗୋଟେ ଶରଦ ଧରିବେ କାହିଁକି ନା ଏଟା ଯୁଦ୍ଧ। ଏଠି ସେ କହୁଛନ୍ତି ପ୍ରାୟଶ୍ଚିତ ବାକ୍ୟାନି ଯଜ୍ଞ ଯୁଦ୍ଧ ବଧାନି ଅନ୍ୟସ୍ମିନ୍ ବଧେ ନେୟାନି। ପ୍ରାୟଶ୍ଚିତ ଯୋଉଟା ଲାଗିବ ସେଟା ଦୁଇଟା ଜାଗାରେ ଲାଗିବନି, କରିବାକୁ ପଡ଼େ ନା, କେଉଁଠି? ଯଜ୍ଞରେ ଆଉ ଯୁଦ୍ଧରେ। ସଂୟାତି ସେଠି କହିଲେ ସଂୟାତି ସଂଜାତି ନବାନି ଦେହି, ନୂଆ ସ୍ୱର ଯୋଉ ଧରିବ ଧାରଣ କରିବ ସଂୟାତି ବିନା ଗର୍ଭବାସ ବିନେଇ ବହିବ ପ୍ରବଦ ତା ଯୋଉ ପଡ଼ିଲେ କୋଉଠି ଥିବ ନିଶ୍ଚିତ ପ୍ରବଦ ଲାଷ୍ଟ ଦେଖ। ଏଠାରେ ଅର୍ଜୁନଙ୍କୁ ଉପଦେଶ ଦିଆଯାଇଛି ଯେ ପିତାମହ ଭୀଷ୍ମ ଓ ଗୁରୁ ଦ୍ରୋଣଙ୍କର ଶରୀର ପରିବର୍ତ୍ତନ ଦୁଃଖ ପ୍ରକାଶ କରିବା ଉଚିତ ନୁହେଁ, ବରଂ ଧର୍ମଯୁଦ୍ଧରେ ସେମାନଙ୍କ ଶରୀରକୁ ବିନାଶ କରିବାର ଆନନ୍ଦ ଅନୁଭବ କରିବା ଉଚିତ। ଏଟା ପୁରା ଅନୁବାଦ, କାରଣ ଏତଦ୍ୱାରା ସେମାନେ ଶରୀରର ବିଭିନ୍ନ ପ୍ରକାର ଶାରୀରିକ କ୍ରିୟାର ପ୍ରତିକ୍ରିୟାରୁ ସାଙ୍ଗେ ସାଙ୍ଗେ ମୁକ୍ତ ହୋଇଯିବେ। ଯେଉଁ ବ୍ୟକ୍ତି ଧର୍ମଯୁଦ୍ଧରେ ଜୀବନପାତ କରେ ଅର୍ଥାତ୍ ଉପଯୁକ୍ତ ଯୁଦ୍ଧ କ୍ଷେତ୍ରରେ ଜୀବନ ବିସର୍ଜନ କରେ, ସେ ସାଙ୍ଗେ ସାଙ୍ଗେ ଶାରୀରିକ କ୍ରିୟା ପ୍ରତିକ୍ରିୟାରୁ ମୁକ୍ତ ହୋଇଯାଏ ଏବଂ ଉଚ୍ଚତର ଜୀବନ ସ୍ତରକୁ ଉନ୍ନୀତ ହୋଇଯାଏ। ତେଣୁ ଅର୍ଜୁନଙ୍କର ଦୁଃଖ କରିବାର କିଛି କାରଣ ନାହିଁ, ସବୁ ପ୍ରଭୁପାଦଙ୍କର ଏଇ ହେଲା ତାଙ୍କର ହିଁ ମାନେ ମହାନତା, ବହୁତ ବଡ ମାନେ ବିଜ୍ଞାନ ସେ ଜଗତରେ ଦେଇ ଦେଇଯାଇଛନ୍ତି। ଏହାର ମୂଲ୍ୟକୁ ଏବେ ଜଗତରେ ବୁଝିବା ଟିକେ କମ କଷ୍ଟ ହବ, ଜଗତବାସୀ ବୁଝିବେ, ଯେତେ ଏଇ ଭୌତିକବାଦଟା ବଢ଼ିବ ସେତେ ବୁଝିବେ। ଯେମିତି ବିଦେଶୀମାନେ ଆଜି ମାନେ ପ୍ରଭୁପାଦ କହିଛନ୍ତି ଗୋଟେ ବେଦରକାର, କିଛି ଶୁଣିବେ, ପ୍ରଭୁପାଦ କହିଛନ୍ତି ଯିଏ ବି ଇସ୍କନ୍ ଆସନ୍ତୁ ବିଦେଶରେ ସେ ପ୍ରଭୁପାଦ ବୁକ୍ସ ପଢ଼ିବୁ, 99% ଲୋକ ବୁକ୍ସ ପଢ଼ିକି ଆସନ୍ତି। ସେଥିପାଇଁ ବିଦେଶରେ ଆଉ ଇଣ୍ଡିଆରେ ବି ଏଇଟା ବହୁତ ଇମ୍ପୋର୍ଟାଣ୍ଟ, ଆମେ ଯେତେ ପ୍ରଚାର କରନ୍ତୁ ଯେତେ ଯାହା କରିବା ପ୍ରଭୁପାଦଙ୍କର ଗ୍ରନ୍ଥ ଆଉ ହରିନାମ ଏ ଦୁଇଟା ବହୁତ ଇମ୍ପୋର୍ଟାଣ୍ଟ ଆଇଟମ୍। ପ୍ରଭୁପାଦଙ୍କ ଗ୍ରନ୍ଥଟା କେବଳ ହିଁ ସେ ଜୀବ ଯଦି ସେଇଟା ପଢ଼ିକି ଆସିଥିବ ନା ସେ ପ୍ରକୃତରେ ପ୍ରଭୁପାଦଙ୍କ ରୂପ ପ୍ରାପ୍ତ ହେଇଥିବ, ସେ ସ୍ଥିର ହେଇକି ରହିଯିବ। ବିଦେଶୀ ଲୋକମାନଙ୍କର ବହୁତ କେବେ ପ୍ରଭୁପାଦଟା କହିଛନ୍ତି ମାନେ ଠିକ୍ ବାସ୍, ଆଉ କିଛି ନାହିଁ,
ଆମର ଇଏ ଦୁନିଆ ଇଣ୍ଡିଆନ ଲୋକ ବାହାର କରିବା, ଇଏ ଶାସ୍ତ୍ର ଏଇଆ ଅଛି, ଏଠି ଏଇଆ ଅଛି, ସେଠି ସେଇଆ ଅଛି, ସେ ମହାରାଜ ଏହା କହିଲେ, ସେ ମହାରାଜ ସା କହିଲେ, ସେ କା କଥା ଶୁଣିବେନି, ସେ କା କଥା ଶୁଣିବେନି। ପ୍ରପଦ ଏଟା କହିଛନ୍ତି, ପ୍ରପଦ ସେଟ ବାସ୍ ଫିନିଶ ଭଲ। ପ୍ରପଦ କାହିଁକି ନାହିଁ, ପ୍ରମାଣିକ ସବୁ ପ୍ରାମାଣିକ ଜିନିଷକୁ ସେ ପ୍ରପଦ ହିଁ ଗ୍ରନ୍ଥରେ ରଖିଛନ୍ତି। ଅର୍ଜୁନ ତାଙ୍କର ଯେଉଁ ଯୁକ୍ତି ରହିଲା, ପ୍ରାଶ୍ଚିତ କରିବାକୁ ପଡ଼ିବ, ସର୍ବତ୍ୟାଗ ହେଇଯିବ, ଦୁଃଖ ହବ, ସବୁ କାଟିଦେବେ ମନସା ସେ ନା ଯଥା ଥିଲା, ଖାଲି କି ପର୍ବଟରୁ କିଛି ପଢ଼ିକି ଆମେ ଆରମ୍ଭ କରିବା। ହରେ କୃଷ୍ଣ, ଜୟ ଗ୍ରନ୍ଥରାଶ, ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୌତମ ଆନନ୍ଦ।